ଅଗସ୍ତ ଭକ୍ତ ସୂର୍ଯ୍ୟନନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ବୁର୍ଲା କେନ୍ଦ୍ର ତରଫରୁ ହାର୍ଦ୍ଦିକ ସ୍ୱାଗତ ଜଣାଯାଉଛି। ଆଜିର ପବିତ୍ର ଜନ୍ମାଷ୍ଟମୀ ତିଥି ଉପଲକ୍ଷେ ଆମେ ଦୁଇ ସପ୍ତାହ ଧରିକରି ଭଗବାନ କୃଷ୍ଣ ଏବଂ ତାଙ୍କର ବଡ଼ ଭାଇ ବଳରାମଙ୍କ ବିଷୟରେ କଥା କହିଚାଲିଛୁ। ତେଣୁ ଆଜି ସକାଳେ ଭଗବାନଙ୍କର ଆବିର୍ଭାବ ବିଷୟରେ ଆମେ ଶ୍ରବଣ କରିଥିଲେ, ସେ ତା ସଞ୍ଜୀବନୀ ମୁନି ପ୍ରଭୁ କହିଥିଲେ। ତେଣୁ ବିଶେଷ ଭାବରେ ଗୋଟେ ସପ୍ତାହ ଧରିକରି ଭଗବାନଙ୍କ କଥା ଆମେ କହୁଛେ, ଭଗବାନ କୃଷ୍ଣଙ୍କର କଥା। ଆଜି ଯେହେତୁ ନୂତନ ଭକ୍ତମାନେ ସବୁ ଆସିଛନ୍ତି, ତେଣୁ ଆମେ ସଂକ୍ଷେପରେ ସେ କଥାକୁ କହିବା, ଏ ଭଗବାନଙ୍କର ଆବିର୍ଭାବ। ଏ ଭଗବାନଙ୍କର ଆବିର୍ଭାବ ଆପଣ ଯେଉଁ ଶ୍ରବଣ କଲେ, ନାଟକ ଶ୍ରବଣ କଲେ, ପରିତ୍ରାଣାୟ ସାଧୁନା, ଏସବୁ କଥା ଭାଗବତମରେ ବର୍ଣ୍ଣନା କରାଯାଇଛି। ଭାଗବତମ ହେଉଛନ୍ତି ସମସ୍ତ ଶାସ୍ତ୍ରର ସାର, ଏତେ ଲକ୍ଷ ଲକ୍ଷ ଗ୍ରନ୍ଥ ଅଛନ୍ତି, କିନ୍ତୁ ସେ ସମସ୍ତ ଗ୍ରନ୍ଥର ସାର ହେଉଛନ୍ତି ଶ୍ରୀମଦ୍ ଭାଗବତମ। ଏହି ଶ୍ରୀମଦ୍ ଭାଗବତମରେ ଅନେକ କଥା ସବୁ ରହିଛି, 10 ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନଙ୍କ ବିଷୟରେ, କୃଷ୍ଣଙ୍କର ବିଷୟରେ ଆମର ଭାଗବତମ 10 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କୁ ଭଗବାନ କଥା କହୁଛନ୍ତି, 9 ସ୍କନ୍ଧ ଅନ୍ତିମ ଅଧ୍ୟାୟ 24 ଅଧ୍ୟାୟରେ ଏହି ଭଗବାନଙ୍କ ଲୀଳାକୁ ସଂକ୍ଷିପ୍ତରେ ବର୍ଣ୍ଣନା କରିଦେଲେ, ଯେ ଭଗବାନ ମଥୁରାରେ ଆବିର୍ଭାବ ହେଲେ ନନ୍ଦର କଂସର ବନ୍ଦୀଶାଳରେ, ଏବଂ ବସୁଦେବ ତାଙ୍କୁ ନେଇକରି ନନ୍ଦାଳରେ ଛାଡ଼ି ଦେଇକି ଆସିଲେ। ଏହିସବୁ କଥା ଏତିକି କହିକି ବନ୍ଦ କରିଦେଲେ, ଆଉ କିଛି କହିଲେ ନାହିଁ ବିଶେଷ ଭାବରେ। ତେଣୁ ପରୀକ୍ଷିତ ମହାରାଜ ଏହି ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ ଶ୍ରବଣ କରିବା ପାଇଁ ଆଗ୍ରହ ପ୍ରକାଶ କଲେ। ଭାଗବତମ 10 ସ୍କନ୍ଧର 1 ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି। ଆଜି ବିଶେଷ ଭାବରେ ଯେଉଁଭଳି ଭାବରେ ଜନ୍ମାଷ୍ଟମୀ ତିଥି, ଯେଉଁମାନେ ଭଗବାନଙ୍କର ଏହି ବୈଷ୍ଣବ ଧାରାରେ ଅଛନ୍ତି, ଆଜି ଉପବାସ ରହିଛନ୍ତି, କୌଣସି ଖାଦ୍ୟ ଆଉ କୌଣସି ପାନୀୟ ଗ୍ରହଣ କରୁନାହାନ୍ତି। ଗୋଟିଏ ଦିନ ଏହିଭଳି ଭାବରେ ରହିକରି ଆମର କି ଅବସ୍ଥା ହେଉଛି, ଆପଣ ଚିନ୍ତା କରନ୍ତୁ। 4 ଏହିଭଳି ଭାବରେ ବିନା ଖାଦ୍ୟ ବିନା ପାନୀୟରେ ଶ୍ରବଣ କରୁଥିଲେ ପରୀକ୍ଷିତ ମହାରାଜ, ଏବଂ ସୁଖଦେବ ଗୋସ୍ୱାମୀ ମଧ୍ୟ ଭଗବାନ କଥାକୁ ବର୍ଣ୍ଣନା କରୁଛନ୍ତି ଦିନ ରାତି, କୌଣସି ବିଶ୍ରାମ ନାହିଁ। ତେଣୁକରି ସୁଖଦେବ ଗୋସ୍ୱାମୀ ଏହି ଭଗବାନଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରୁନଥିଲେ, କିନ୍ତୁ ପରୀକ୍ଷିତ ମହାରାଜ ସେ କଥା ଶ୍ରବଣ କରୁନଥିଲେ, କଥାକୁ ପାଳନ କରୁଥିଲେ। ତେଣୁ 10 ସ୍କନ୍ଧ 1 ଅଧ୍ୟାୟରେ ସେ କହୁଛନ୍ତି, ନୈଶା ଅତି ଦୁଃସହା କି ନୁମା ତ୍ୟକ୍ତୋ ଦମ ବିବାଧତେ ପିବନ୍ତମ୍ ତନ୍ମୁଖାମ୍ବୋଜମ୍ ଚିୟୁତମ୍ ହରି କଥାମୃତମ୍। ଏ କହୁଛନ୍ତି ହେ ଗୁରୁଦେବ, ନା ଏସା ଅତି କ୍ଷୁଧା କ୍ଷୁଧା, ଆମେ ବର୍ତ୍ତମାନ ଅନୁଭବ କରୁଛ କ୍ଷୁଧାଟା କିଭଳି ଭାବରେ, ଯେ ଉପବାସ ରହିବ ସେ ବୁଝିପାରିବ, ନହେଲେ ବୁଝିପାରିବ ନାହିଁ, କ୍ଷୁଧାଟା କିଭଳି ଭାବରେ, ଏବଂ ତୃଷା ମଧ୍ୟ କିଭଳି ଭାବରେ ରହିଛି। ଜଳ ଆମର ନିହାତି ଦରକାର, ଯେଉଁମାନେ ଜଳ ମଧ୍ୟ ଗ୍ରହଣ କରୁନାହାନ୍ତି କିଭଳି ତାଙ୍କର ଅବସ୍ଥା ହେଉଥିବ, କିନ୍ତୁ ପରୀକ୍ଷିତ ମହାରାଜଙ୍କର ଅବସ୍ଥା କିଭଳି ଭାବରେ ଥିଲା, ସେ କହୁଛନ୍ତି ଏଇଟାକୁ କେହି ଦୁଃସାହା କେହି ସହ୍ୟ କରିପାରିବେ ନାହିଁ, କିନ୍ତୁ ଏଭଳି କ୍ଷୁଧା ତାଙ୍କୁ କୌଣସି ବାଧା ଆସୁନାହିଁ। କାହିଁକି ନା ପିବନ୍ତମ୍, ସେ ପାନ କରୁଥିଲେ, କ'ଣ ପାନ କରୁଥିଲେ ନା ତୁନ୍ ମୁଖାମ୍ବୁଜମ୍, ଆପଣଙ୍କର ମୁଖପଦ୍ମରୁ ଚିୟୁତମ୍ ହରି କଥାମୃତମ୍, ଏ ହରି କଥା ହେଉଛି ଅମୃତ, ଭଗବାନଙ୍କର କଥା ଅମୃତ, ସେ ପାନ କରୁଥିଲେ। ତେଣୁ ଯେଉଁମାନେ ସେହି ସ୍ତରରେ ରହିଛନ୍ତି, ପରୀକ୍ଷିତ ମହାରାଜଙ୍କ ସ୍ତରର ବ୍ୟକ୍ତି, ସେମାନେ ସେଠି 60,000 ମନରୁ ସେମାନେ ଥିଲେ, ଏବଂ କୌଣସି ଖାଦ୍ୟ ବା ପାନୀୟ ଗ୍ରହଣ କରୁନଥିଲେ, ଏମିତି ବିଶ୍ରାମ ମଧ୍ୟ ନେଉନଥିଲେ। ଭଗବାନ କଥା ଏଇଭଳି ଭାବରେ, ଯେଉଁମାନେ ମୁକ୍ତ ଜୀବ ତାଙ୍କର ଏସବୁ ଆବଶ୍ୟକତା ନାହିଁ, ଖାଦ୍ୟ ପାନୀୟ ବିଶ୍ରାମ ଏସବୁ ଆବଶ୍ୟକତା ନାହିଁ। ଯେଉଁମାନେ ଯେତେ ଉନ୍ନତ ସ୍ତରର ସେମାନଙ୍କର ଏସବୁ ସେତେ ଲିମିଟେଡ଼ ରହିଛି। ଆମେ ଛଡ଼ ଗୋସ୍ୱାମୀଙ୍କ କଥା ରହିଛି, ସବୁ କ'ଣ ଶୁଷ୍କ ରୁଟି ଆଉ ଚଣା ସବୁ ଥିଲେ, ଖୁବ୍ ବେଶୀରେ 2 ଶୟନ କରୁଥିଲେ, ଏକ ଏକ ବୃକ୍ଷ ମଳେ ଏକ ଏକ ରାତ୍ରି ଶୟନ। ତେଣୁ ଏହିଭଳି ଭାବରେ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ଆଧ୍ୟାତ୍ମିକ ମାର୍ଗରେ, ସେମାନେ ତାଙ୍କୁ ଏ କଥା ସେମାନେ ବୁଝିପାରିବେ, ଆମେ ବୁଝିପାରିବା ନାହିଁ। ଯାହା ବି ହଉ, ତଥାପି ପରୀକ୍ଷିତ ମହାରାଜ ଯେତେବେଳେ ଏଇଭଳିଆ ନିବେଦନ କଲେ, ତେଣୁ ସୁଖଦେବ ଗୋସ୍ୱାମୀ ବିସ୍ତାର ଭାବରେ ବର୍ଣ୍ଣନା କଲେ। ଭାଗବତ ଦଶମ ସ୍କନ୍ଧରେ ଭଗବାନ ଲୀଳା 90 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 90 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରଥମେ କହୁଛନ୍ତି ଯେ ଆପଣମାନେ ଶୁଣିଲେ, ତ ନାଟକ ଶୁଣିଲେ କିଭଳି ଭାବରେ କଂସର ଅତ୍ୟାଚାର ରହିଛି, ସେଇଭଳି ଭାବରେ ଅନେକ ରାଜା ଥିଲେ ସେଇ ସମୟ। 5000 ବର୍ଷ ତଳର କଥା, 5000 ବର୍ଷ ତଳେ ଅନେକ ରାଜା, ଭୂମି ଦୃପ୍ତ ଅନୁପ ବ୍ୟାଜ ଦୈତ୍ୟା ଅନେକ ଶତାବ୍ଦୀ ଆକ୍ରାନ୍ତା ଭୂରି ଭାରେଣ ବ୍ରହ୍ମାଣ ଶରଣ ଯଦୁ। ଭୂମି ଉପରେ ଭାର କେଉଁଟା? ଭୂମି ଉପରେ କେତେ ଆମର ବୁର୍ଲାରେ, ସମ୍ବଲପୁରରେ, ସାରା ଭାରତବର୍ଷରେ, ପୃଥିବୀ ପୃଥିବୀପୃଷ୍ଠରେ କେତେ ପ୍ରକାର ଅଟ୍ଟାଳିକା ରହିଛି, କେତେ ପ୍ରାସାଦ ରହିଛି, ମହଲା ସବୁ ରହିଛି, ବହୁତ ବିଲ୍ଡିଂ ମହଲା ସବୁ ରହିଛି, ଏବଂ ସମୁଦ୍ର ରହିଛି, ପର୍ବତ ରହିଛି, ଏସବୁ ରହିଛି। କିନ୍ତୁ ଇଏ ପୃଥିବୀର ଭାର ନୁହଁ। ପୃଥିବୀର ଭାର ହେଉଛି କ'ଣ? ନାଇଁ, ପାପର ଭାର। ଏ ପାପ ବହୁତ ପ୍ରକାର ରହିଛି। ପାପ କହିଲେ କ'ଣ? ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଆମେ ବହୁତ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି, ଆମକୁ ସବୁ ବହୁତ ସଂକ୍ଷେପ ସମୟ କମ୍ ରହିଛି। ତେଣୁ ମୋଟାମୋଟି ଭାବରେ ଆମେ ଜାଣିବା ଏ 4 ହେଉଛି ପାପର ସ୍ଥାନ। ଦ୍ୟୁତମ୍ ପାନମ୍ ସ୍ତ୍ରିୟମ୍ ସୁନା ଯତ୍ର ଧର୍ମ ଚତୁର୍ବିଧା। ଦ୍ୟୁତ କ୍ରୀଡ଼ା, ନିଶା ଦ୍ରବ୍ୟ ସେବନ ଏବଂ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଆମିଷ ଭକ୍ଷଣ। ଦ୍ୟୁତମ୍ ପାନମ୍ ସ୍ତ୍ରିୟମ୍ ସୁନା, ଏ ହେଉଛି ଅଧର୍ମ। ଏ କଳିକୁ ସ୍ଥାନ ଦିଆଯାଇଛି, ତେଣୁ ଆମେ ଏଇଥିରୁ ଯଦି ମୁକ୍ତ ହୋଇକରି ଭଗବାନଙ୍କର ଶରଣରେ ଯିବା, ତାହେଲେ ଆମେ ଭଗବତ ଧାମକୁ ଯିବା। ବହୁତ ସହଜରେ ଭଗବତ ଧାମକୁ ଯିବା ପାଇଁ ବ୍ୟବସ୍ଥା କରାଯାଇଛି ଆପଣମାନଙ୍କ ପାଇଁ। ତେଣୁ ଭୂମି ଏଇଭଳି ଭାବରେ ରାଜା ଯେଉଁମାନେ ସେ ଭଗବାନଙ୍କ ପ୍ରତିନିଧି, କିନ୍ତୁ ସେହି ସମୟରେ କଳିଯୁଗ ଧର୍ମର ଗ୍ଲାନି ହେଉଛି, ସବୁଠୁ ତ୍ରେତା ଯୁଗର କଥା, ତ୍ରେତା ଯୁଗର ଅନ୍ତିମ କଥା, ଧର୍ମର ଗ୍ଲାନି ହେଉଛି। ତେଣୁ ଭୂମି ଏଇ ଭାରକୁ ସହି ନ ପାରିକିରି ସେ ରାଜାମାନେ ବିଭିନ୍ନ ପ୍ରକାର ପାପାଚାରରେ ଲିପ୍ତ ଥିଲେ। କଂସ ଏବଂ ତାଙ୍କର ବହୁତ ରାଜା ଅଛନ୍ତି, ଭଗବାନ ଆସିକାଙ୍କୁ ହତ୍ୟା କରିବେ, ପରିତ୍ରାଣାୟ ସାଧୁନା ବିନାଶାୟ ଦୁଷ୍କୃତା, ଏସବୁ ଆମେ ଭାଗବତରେ ବର୍ଣ୍ଣନା କରାଯାଇଛି। ତେଣୁ ଏସବୁ ଅନେକ ରାଜା ରହିଛନ୍ତି, ଏସବୁ ରାଜାଙ୍କୁ ଭଗବାନ ଆସି ସବୁ ବିନାଶ କରିବେ, ତାଙ୍କର ମଙ୍ଗଳ ବିଧାନ କରିବେ, ବିନାଶ କରିକିରି ତାଙ୍କ ପ୍ରତି ଅମଙ୍ଗଳ କରାଯିବ ନାହିଁ, ମଙ୍ଗଳ କରାଯିବ। ମଙ୍ଗଳ ଭବନ ଏସବୁ ହେଉଛନ୍ତି ମଙ୍ଗଳ ଭବନ, ସେ ମଙ୍ଗଳର କ'ଣ, ମଙ୍ଗଳର ଗନ୍ଥାଘର, ଅମଙ୍ଗଳ ହାରି, ସବୁ ଅମଙ୍ଗଳକୁ ହରଣ କରିବେ। ତେଣୁ ଭଗବାନ ଯେଉଁ ଆସିବେ, ତାର ପରିପ୍ରେକ୍ଷୀରେ ଏକଥା ସବୁ କୁହାଯାଉଛି, ଭୂମି ଏଇଭଳି ଭାବରେ ବ୍ରହ୍ମାଙ୍କୁ ସବୁ ଯାଇପାରେ। ତେଣୁ ବ୍ରହ୍ମାଙ୍କର ଦାୟିତ୍ୱ ହେଉଛି ସେ କ'ଣ ସୃଷ୍ଟି କରିବେ, ସୃଷ୍ଟି କରିବା ଦାୟିତ୍ୱ ହେଉଛି ତାଙ୍କର। ବିଷ୍ଣୁଙ୍କର ଦାୟିତ୍ୱ ହେଉଛି ପାଳନ କରିବେ, ଏବଂ ଶିବଙ୍କର ଦାୟିତ୍ୱ ହେଉଛି ସେ ଧ୍ୱଂସ କରିବେ। ବ୍ରହ୍ମା, ବିଷ୍ଣୁ ଏବଂ ଶିବ ଏ 3 ଦେବତାମାନଙ୍କ ଭିତରେ, 33 ଦେବତାମାନଙ୍କ ଭିତରେ ଏ 3 ଶ୍ରେଷ୍ଠ, ବିଭିନ୍ନ ଡିପାର୍ଟମେଣ୍ଟ ସବୁ ରହିଛି। ତେଣୁ ବ୍ରହ୍ମା କ'ଣ କଲେ, ଶିବଜୀଙ୍କ ସହିତ ଅନ୍ୟ ଦେବତାମାନଙ୍କୁ ନେଇକରି କ୍ଷୀରସାଗର ନିକଟରେ ଭଗବାନ ପ୍ରାର୍ଥନା କରୁଛନ୍ତି। କ'ଣ ପ୍ରାର୍ଥନା କରୁଛନ୍ତି?
ହେ ନାଥ ନାରାୟଣ ହରି, ହେ ନାଥ ନାରାୟଣ ହରି, ହେ ନାଥ
ନାରାୟଣ।
जय यादव माधव
Thank you.
भगवान का नाम कीर्तन करे अपने चरण चर को हरे कृष्णा
हरे कृष्णा
हरे कृष्णा
हरे कृष्णा
कृष्णा कृष्णा
कृष्णा कृष्णा
हरे हरे
हरे
हरे राम
हरे राम
हरे राम
हरे राम
राम
राम राम राम
हरे हरे
हरे
बहुत धन्यवाद। तेणु यही भाव में देवता मैंने पुरुष सूक्त मंत्र रे भगवान जो आराधना करुले भगवान ब्रह्मा को खबर दे ब्रह्मा को खबर दे हृदय भितर भगवान आप हृदय भितर रही समस्त हृदय भगवान रही पी से बाहर रही सबुठ रही भगवत तत्व सबुठ से विद्यमान तेणु भगवान ब्रह्मा को हृदय रे ये ज्ञानटी देले जे वसुदेव गृह साक्षात भगवान पुरुष पर जनिष्यति तत्प्रियार्थम संभवंतु सुरस्त्रिय भगवान कहले ए भूमिदेवी ए जो विपद रही दुख रही जानी आगे जानी तेणु वसुदेव गृह रे भगवान आसवे भगवान वासुदेव रूप से वसुदेव पुत्र रूप से आसवे आज वसुदेव पुत्र आस आविर्भाव हे रात बारटा आविर्भाव हे तेनाली विषय आम श्रवण करे वसुदेव शब्द अनेक अर्थ रही वसुदेव शब्द अर्थ हो शुद्ध सत्व ए भौतिक जगत में तीनोटी गुण रही सत्व रज एवं तम ये तीन गुण भितर आम समस्त बंधा होकर रही किंतु जड़े जो भगवान भजन करे से गुण रु ऊर्ध को जीवे भगवद गीता चौदह अध्याय भगवान से उत्तर देखते अर्जुन पचास केमी जड़े तीन गुण रु ऊर्ध को जीवे तेणु भगवान भजन कले जे तीन गुण रु ऊर्ध को जीवे जहाँ शुद्ध सत्य बोली कहु शुद्ध सत्य स्तर वसुदेव शब्दर अर्थ हो तेणु वसुदेव से भावे वसुदेव ये होंगे तीनोटी जन्म तर पूर्व दुईट जन्म रही प्रथम से थे स्वयंभू मन समय आम भगवान आविर्भाव से कह तेनाली आगे कहना से यही भाव में तृतीय थर पर वसुदेव एवं देवती रूप से मथुरार सब आपले बहुत देखिले बहुत देखिले नाटक प्रचार कर राम कह दरकार नहीं शुणिले देखिले शुणिले देखिले बहुत आनंद आप श्रवण कले देखिक आनंद है आपणकर भाव जो हो देवकी कंस देवकी के स्नेह करुले निजे रथ चलाउले निजे रथ सारथी रूप से चलाउले आज शुणिले भल भाव देखिपारे कि बुझीपारे कि ना कि सब रही रथ चलाउले चलाउला बेले आकाशवाणी है शुणिले हाँ जोबले पति प्रगृण कंस आवास अशरीर भाव अशास्त अष्टम गर्भ हंता जहाँ बसे बुध अरे मूर्ख तू जहाँ चल नौ बहन करुचु बाहन बहते बहन करुचु जमी घोड़ा ए कौन गध बहुत बाहर बहन करे से भाव तुम जो बहन करुचु ताकर अष्टम गर्भ तथा त्याग कर शुणिले से कौन कह जोबले शुणिले कथा सांगे सांगे जो स्नेह थी कड़े परिवर्तन हो गल ये असुर स्वभाव लक्षण भगवदगीता षोड़श अध्याय दैव जोग और असुर जोग विषय कह जहाँ सब कह कंस जीवन से आचरण करुले असुर स्वभाव किभली भाव आम षोड़श अध्याय पढ़ले जाना असुर स्वभाव ये भाव कौन सी कनसीडरेसन ना अच्छा के हनि ये हूँ मोर ये हूँ असौ मया हत शत्रु हनि से चा परानपी ईश्वर हम भोगी सिद्ध सिद्ध हम बड़वान सुखी आदि हम ये सब रही षोड़श अध्याय वर्णना कर शत्रु भौणी हूँ क्या हूँ हत्या करेंगे ये भाव असुर स्वभाव षोड़श अध्याय कह जाए थियोरेटिकाली प्राक्टिकाल इम्प्लीमेंटेशन कले कंस तेणु आप शुणी देखिले तेणु यही जोबले वसुदेव बहुत प्रकार जिते ज्ञान उपदेश दे शुणिले ना भगवद गीता अर्जुन जोबले युद्ध करने चाहू नते भगवान तुम ज्ञान उपदेश देते भगवद गीतार ज्ञान उपदेश प्राप्त होकर अर्जुन मोह दूर है କିନ୍ତୁ ଭଗବାନଙ୍କର ପିତା ବସୁଦେବ ଯେତେବେଳେ ଜ୍ଞାନ ଉପଦେଶ ଦେଉଛନ୍ତି, କଂସର ମୁହଁ ଦୂର ହୋଇପାରିଲେ ନାହିଁ, ତାକୁ ଅଲଗା ଉପାୟରେ ବସୁଦେବ ପ୍ରତିଜ୍ଞା କଲେ, ପ୍ରତିଜ୍ଞା କଲେ ଯେଉଁ ନହିଁ ଅଶ୍ୟାସ୍ତେ ଭୟଂ ସୌମ୍ୟଂ ଯତ୍ ବୈଶା ଶରୀର ବା ପୁତ୍ରାନ୍ତେ ସମପୈଶ୍ୟ ସେ ଯଥେ ଅଭୟଂ ଉତ୍ତିତମ୍, ଆପଣଙ୍କର କୌଣସି ଭୟ କରିବାର ନାହିଁ। ହସ୍ୟ ଶିକ୍ରି କହିଲେ, ହସ୍ୟ ଶିକ୍ରି କହିଲେ ହରେ କୃଷ୍ଣ, ହସ୍ୟ ଶିକ୍ରି କହିଲେ ଯେମିତି ତାଙ୍କର କୌଣସି ଅସୁବିଧା ହେଇନାହିଁ, କହିଲେ ମୋର ପିଲାମାନଙ୍କୁ ସବୁ ଦେଇଦେବି, ପୁତ୍ରାନ୍ତେ ସମୟ ସମସ୍ତ ପୁତ୍ରମାନଙ୍କୁ ଦେଇଦେବି, ଅଷ୍ଟମ ଗର୍ଭ କ'ଣ ସବୁ ଗର୍ଭକୁ ଦେଇଦେବି, ପ୍ରଦାନ କରିବି। ମନେ ରଖିବି ଅଷ୍ଟମ ଗର୍ଭ ବୋଲି କୁହାଯାଇଛି, ପୁତ୍ର ବା କନ୍ୟା ବୋଲି କୁହାଗଲା ନାହିଁ, ତା'ର ବହୁତ ତାତ୍ପର୍ଯ୍ୟ ରହିଛି। କିନ୍ତୁ ଆମର କମ୍ ସମୟ, ପ୍ରଭୁ ମଧ୍ୟ ବହୁତ ସୁନ୍ଦର ଭାବରେ ସେ ବର୍ଣ୍ଣନା କରୁଥିଲେ, ଡ୍ରାମାରେ ମଧ୍ୟ ସବୁ କୁହାଗଲା, ତେଣୁ ଆମର ଖାଲି ସଂକ୍ଷେପରେ କହିବି ପଳେଇଯିବା। ତେଣୁ ଗର୍ଭ ଶବ୍ଦ ବହୁତ ଗୁରୁତ୍ୱପୂର୍ଣ୍ଣ, ଅଷ୍ଟମ ଗର୍ଭ। ତେଣୁ ଏହିଭଳି ଭାବରେ ଆପଣ ଶୁଣିଲେ ଯେଉଁ ପ୍ରଥମ ପୁତ୍ରକୁ ପ୍ରଦାନ କଲେ କୀର୍ତ୍ତିମାନ, କୀର୍ତ୍ତିମାନଙ୍କୁ ଯେତେବେଳେ ପ୍ରଦାନ କଲେ ସେତେବେଳେ କଂସ ଖୁସି ହେଇଗଲା, କଂସ ମୋଗାମ୍ବ ଖୁସି ହେଲା, ଏଇଭଳି ଭାବରେ କହି ତାକୁ ଛାଡ଼ି ଦେଉଥିଲେ। କିନ୍ତୁ ନାରଦମୁନିଙ୍କର ଦେବତାମାନଙ୍କର ଚିନ୍ତା ପଡ଼ିଗଲା, ଭଗବାନଙ୍କର ଏଇ ଯେଉଁ ରହିଛି କୃପା ରହିଛି, ଏଇଟାକୁ ଦେବତାମାନେ ଭାବୁଛନ୍ତି କୃପା କାଳେ ଆସିଯିବ, ଭାଇତିକି କୃପା ଭଗବାନଙ୍କର, ଅବଶ୍ୟ କଂସକୁ ଯେଉଁ ହତ୍ୟା କଲେ ଇଏ ମଧ୍ୟ ଭଗବାନଙ୍କ କୃପା, ଭଗବାନ ମଙ୍ଗଳମୟ, ସବୁ ପରିସ୍ଥିତିରେ ସେ ହେଉଛନ୍ତି ମଙ୍ଗଳମୟ, କୌଣସି ପରିସ୍ଥିତିରେ ସେ ଅମଙ୍ଗଳ ନୁହନ୍ତି, ଆମେ ବୁଝିବାରେ ଅସୁବିଧା ରହିଛି। ତେଣୁ ଭଗବାନ ଯେଉଁ କହିଲେ ଯେଉଁ ରହିଛି ଯେ କ'ଣ କୀର୍ତ୍ତିମାନଙ୍କୁ ଯେତେବେଳେ ଛାଡ଼ିଦେଲେ ନାରଦ ମୁନି ଆସି କହିଲେ, ପ୍ରଭୁ କହିଥିଲେ ଆମେ ଏଇଟା ବର୍ଣ୍ଣନା କରିବା ନାହିଁ, ତେଣୁ ସେ କ'ଣ କଲେ ପୁଣି ତାକୁ ଡକେଇକରି ହତ୍ୟା କଲେ। ବିବାହର ଗୋଟିଏ ବର୍ଷ ପର୍ଯ୍ୟନ୍ତ ବସୁଦେବ ଦେବକୀ ତାଙ୍କର ଗୃହରେ ଥିଲେ, ସୁରସେନଙ୍କର ପୁତ୍ର ହିସାବରେ ବସୁଦେବ ତାଙ୍କର ଗୃହରେ ଥିଲେ, ମଥୁରାରେ ତାଙ୍କ ଗୃହରେ ଥିଲେ, କିନ୍ତୁ ତାପରେ ତାଙ୍କୁ ଆଣି ବନ୍ଦୀ କଲେ, ବନ୍ଦୀଶାଳରେ ରହିଲେ, ତା ବର୍ଷ ଗୋଟେ ବର୍ଷ ପରେ ତା'ପରଠୁ ବନ୍ଦୀଶାଳରେ ରହିଲେ, ଏବଂ ପ୍ରତିବର୍ଷ ଗୋଟିଏ ଗୋଟିଏ ପୁତ୍ର ସନ୍ତାନ ଯାତ କରୁଥିଲେ ବସୁଦେବ, ଏବଂ ଗୋଟିଏ ଗୋଟିଏ ପୁତ୍ରକୁ ସେ ହତ୍ୟା କରୁଥିଲେ। ଆମର ଶ୍ରୀଶ୍ରୀମନ୍ତ ରାଧାମୋହନ ସ୍ୱାମୀ ମହାରାଜ କହନ୍ତି ସେ ବନ୍ଦୀଶାଳରେ ଗୋଟେ ପଥର ରହିଛି, ଯେଉଁ ପଥରରେ ବସୁଦେବ ସ୍ନାନ କରୁଥିଲେ, ଏବଂ ଦେବକୀଙ୍କର ପୁତ୍ରମାନଙ୍କୁ କଂସ ସେଇ ପଥରରେ ପିଟିକିରି ହତ୍ୟା କରୁଥିଲା। ଏ ଛଅ ପୁତ୍ର ହତ୍ୟା କରିଛନ୍ତି, ଏ ଛଅ ପୁତ୍ର ହେଉଛନ୍ତି, ଏମାନେ ହେଉଛନ୍ତି ମରିଚିଙ୍କର ପୁତ୍ର, ବହୁତ କଥା ରହିଛି ଆମେ ସଂକ୍ଷେପରେ ଖାଲି କହିବା, ଏମାନେ ହେଉଛନ୍ତି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏଇ ଷଡ଼ଗର୍ଭ ପ୍ରତୀକ ହେଉଛି ଏଇଟା। ତେଣୁ ଆମର ହୃଦୟରୁ ଅନ୍ତରରୁ ଏଇସବୁ ଯଦି ଦୂର ନ ହେବ ତାହେଲେ ଭଗବାନ ଆବିର୍ଭାବ ହୋଇପାରିବେ ନାହିଁ। ସେଥିପାଇଁ ଭଗବାନ ଆମର ଡ୍ରାମାରେ ମଧ୍ୟ ସେଟା କୁହାଗଲା, ଭଗବାନ ଗୋଲୋକରେ ପଠେଇଲେ, ତାଙ୍କର ଯେଉଁ ଯୋଗମାୟା ଶକ୍ତି ରହିଛନ୍ତି, ତାଙ୍କର ଅନେକ ଶକ୍ତି ରହିଛନ୍ତି, ଅନ୍ତରଙ୍ଗା ଶକ୍ତି, ତେଣୁ ବିମଳା ଦେବୀଙ୍କୁ ପଠେଇଲେ, ଦେବକିଆ ଜଠରେ ଗର୍ଭମ ଶେଷାକ୍ଷମ ଧାମ ମହାମକମ ତତ୍ ସନ୍ନିକୃଷ୍ଣ ରୋହିଣୀହା ଉଦରେ ସନ୍ନିବେଶ, ହେ ଦେବୀ ଦେବକୀଙ୍କ ଗର୍ଭରେ ସପ୍ତମ ଗର୍ଭ ଯେତେବେଳେ ଆସିଲେ ଭଗବାନ ବଳଦେବ ଆସିଲେ, ବଳଦେବ ବିଷୟରେ ଆମେ ସାତ ଦିନ ଧରି କଥା କହିଲେ। ତେଣୁ ଇଏ ହେଉଛନ୍ତି ଭଗବାନଙ୍କର ଧାମ, ଭଗବାନଙ୍କର ଧାମ। ତେଣୁ ମୋର ଭଗବାନ କ'ଣ ବିମଳା ଦେବୀଙ୍କୁ କହିଲେ ତମେ ଯାଇକରି ତାଙ୍କୁ ଆକର୍ଷଣ କରିକିରି ନେଇକି ରୋହିଣୀଙ୍କ ଗର୍ଭରେ ସ୍ଥାପନ କର, ରୋହିଣୀଙ୍କ ଗର୍ଭରେ ସ୍ଥାପନ କର। ତେଣୁ ଏହିଭଳି ଭାବରେ ଯେତେବେଳେ ଦେବକୀ ଆସିଲେ, ଯୋଗମାୟା ଆସିଲେ, ସେହି ସମୟରେ ଦେବକୀଙ୍କର ସପ୍ତମ ମାସ ଚାଲିଥିଲା, ସପ୍ତମ ମାସ ଗର୍ଭ ଥିଲା, ବଳଦେବ ବଳରାମ ବୋଲି ଆବିର୍ଭାବ ହୋଇଥିଲେ। ଏଇଟା ଦେବକୀଙ୍କର ହର୍ଷ ଶୋକ ବିବର୍ଦ୍ଧନ ବୋଲି କୁହାଯାଉଛି, ଏକାଧାରରେ ହର୍ଷ ହେଉଥିଲା ପୁଣି ଶୋକ ହେଉଥିଲା, ବଢ଼ିବଡ଼ିକା ଯାଉଥିଲା, ପ୍ରତିଦିନ ବଢ଼ିବଡ଼ିକା ଯାଉଥିଲା, ପ୍ରତିଦିନ ବିବର୍ଦ୍ଧନ, ଆଜି ଯେତିକି ଆନନ୍ଦ ହେଉଛନ୍ତି ତା'ପରେ ଦିନ ଆହୁରି ଅଧିକ, ଏହିଭଳି ଭାବେ ସାତ ମାସ ଧରି ଚାଲିଥିଲା ହର୍ଷ ଶୋକ ବିବର୍ଦ୍ଧନ। କାହିଁକି ନା ଭଗବାନ ରହିଛନ୍ତି ଆନନ୍ଦ କନ୍ଦ ହର୍ଷ, ସେଥିପାଇଁ ଆନନ୍ଦିତ ହେଉଥିଲେ, ଏବଂ ଶୋକ କାହିଁକି ହେଉଥିଲା ନା କଂସ ତାର ଦେବକୀଙ୍କ ଆଖି ଆଗରେ ଛଅ ପୁତ୍ରକୁ ହତ୍ୟା କରିଛନ୍ତି, ତେଣୁ ଆକୁ ମଧ୍ୟ ହତ୍ୟା କରିବ। ଏଇଭଳି ଭାବରେ ପ୍ରତିଦିନ ବଢ଼ି ବଢ଼ିକା ଯାଉଥିଲା, ହର୍ଷ ବଢ଼ି ବଢ଼ିକା ଯାଉଥିଲା, ଶୋକ ମଧ୍ୟ ବଢ଼ି ବଢ଼ିକା ଯାଉଥିଲା। ତେଣୁ ଏ ଭଗବାନଙ୍କର ଆଦେଶରେ ଏ ଯୋଗ ମାୟା ଆସିକରି ତାଙ୍କର ଗର୍ଭକୁ ନେଇ ଆକର୍ଷଣ କରିକିରି ରୋହିଣୀ ରୋହିଣୀ ସେତେବେଳେ ଥିଲେ, ନନ୍ଦ ଗୋକୁଳରେ ଥିଲେ। ଆମେ ଯେହେତୁ କମ୍ ସମୟ ରହିଛି, ଆମେ ସଂକ୍ଷେପରେ କହିଦେଇ ଯାଉଛେ, ଆମେ ତାକୁ ବିସ୍ତାର ଭାବେ କହିପାରିବା ନାହିଁ, ବିସ୍ତାର ପ୍ରସଙ୍ଗ ରହିଛି। ତେଣୁ ସେହି ସମୟରେ ଯେତେବେଳେ ସପ୍ତମ ମାସ ଗର୍ଭକୁ ନେଇଗଲେ, ସେଥିପାଇଁ ତାଙ୍କର ନାମ ହେଲା ସଂକର୍ଷଣ। ନଳଦେବଙ୍କର ତିନୋଟି ନାମ, ଗୋଟେ ହେଉଛି ବଡ଼, ଗୋଟେ ହେଉଛି ରାମ, ଗୋଟେ ହେଉଛି ସଂକର୍ଷଣ। ଗୋଲକରେ ଗୋଲକ ଧାମରେ ଭଗବାନ ସେ ନାମକରଣ କରିଦେଇଥିଲେ, ଆମେ ସେଟା ଆଲୋଚନା କରିଦେଇଛେ। ଏବଂ ଗର୍ଗାଚାର୍ଯ୍ୟ ଯେତେବେଳେ ନାମକରଣ କରୁଥିଲେ, ତାଙ୍କର ମଧ୍ୟ ସେଇ ତିନୋଟି ନାମ ଦେଇଥିଲେ। ତାଙ୍କର ଏତେ ବଳ ରହିଛି, ବଳ ଛୟା ବଳ ବଳ ବିଭୁ ତାଙ୍କ ବଳ ବୋଲି କୁହାଯିବ, କାରଣ ଅନେକ ବଳ ରହିଛି ତାଙ୍କର, ଭୌତିକ ବଳ ସହିତ ତାଙ୍କର ଚିତ୍ ବଳ ରହିଛି। ଏ ଚିତ୍ ବଳ ଜଣେ ପ୍ରାପ୍ତ ହେଲେ ଜଣେ ଭଗବାନ ପ୍ରାପ୍ତ ହେବେ। ନାୟମ ଆତ୍ମା ବଳହୀନ ଲଭ୍ୟ ଉପନିଷଦରେ ବର୍ଣ୍ଣନା କରାଯାଇଛି, ଯେଉଁମାନଙ୍କର ସେ ବଳ ନାହିଁ ସେ ଭଗବାନ ପ୍ରାପ୍ତ ହୋଇପାରିବେ ନାହିଁ। ଏଇ ବଳ ବଳରାମ ଦେବେ, ଆମେ ତାଙ୍କ ବିଷୟରେ କହିଛେ। ଏବଂ ତାଙ୍କର ଗୋଟିଏ ନାମ ହେଉଛି ରାମ, କାହିଁକି ନା ଲୋକ ରମଣାର୍ଥ, ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ, ଲୋକ ରମଣାର୍ଥ ରାମ, ତାଙ୍କ ନାମ ରାମ। ତିନି ଜଣ ରାମ ରହିଛନ୍ତି ଏଠି, ଭଗବାନ ଦଶରଥଙ୍କ ପୁତ୍ର ରାମ ରହିଛନ୍ତି ଏବଂ ବଳରାମ, ଏବଂ ଆଉ ଜଣେ ହେଲେ ପରଶୁରାମ। ତିନି ଜଣ ରାମ ଭଗବତ ଗୀତା ଭଗବାନ ରାମ ଶସ୍ତ୍ରଭୂତାମହମ୍, ଶସ୍ତ୍ରଧାରୀମାନ ଭିତରେ ମୁଁ ହେଉଛି ରାମ, ଏ ପରଶୁରାମ କଥା କୁହାଯାଏ ଭଗବତ ଗୀତା ଦଶମ ଅଧ୍ୟାୟରେ। ତେଣୁ ଏ ରାମ ଆନନ୍ଦ ପ୍ରଦାନ କରିବେ, କେବଳ ଭଗବାନଙ୍କ ନାମ ନେଲେ ଜଣେ ଆନନ୍ଦ ପ୍ରାପ୍ତ ହେବ, ଏ ନାମରେ ଏତେ ମହିମା ରହିଛି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଶ୍ରୀରାମ ଜୟ ରାମ ଜୟ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ଅନେକ ଅର୍ଥ ରହିଛି। ଆମେ ରାମ ଶବ୍ଦ ବ୍ୟାଖ୍ୟା କରିବା ନାହିଁ, ଆମେ କୃଷ୍ଣ ଶବ୍ଦ ବ୍ୟାଖ୍ୟା କରିବା, ଖାଲି ଏତିକି ଗୋଟିଏ କଥା କହିବା ଯେ ବିଷ୍ଣୁଙ୍କର ଶହେ ହଜାର ନାମ ରହିଛି। ରାମ ରାମ ଏତି ରାମ ଏତି ରମେ ରାମ ମନୋରମେ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାମନେ, ଶିବଜୀ ପାର୍ବତୀଙ୍କୁ ପଦ୍ମ ପୁରାଣରେ ବର୍ଣ୍ଣନା କରିଛନ୍ତି। ରାମଙ୍କର ଗୋଟିଏ ନାମ ବିଷ୍ଣୁଙ୍କର ଏକ ହଜାର ନାମ ସହିତ ସମାନ। ରାମ ଶବ୍ଦରେ ଏତେ ଆନନ୍ଦ ରହିଛି, ଏ ରାମ ଶବ୍ଦ ନେଇପାରିଲେ ନାହିଁ। ଯେ ଯେଉଁ ଥିଲେ ରତ୍ନାକର, ଏତେ ବଡ଼ ଦସ୍ୟୁ ରତ୍ନାକର ଥିଲେ, କିନ୍ତୁ ଏ ଭଗବାନ ରାମ ନାମଟା ଏତେ ସହଜ, କିନ୍ତୁ ସେ ନେଇପାରିନଥିଲେ। ତେଣୁ ଓଲଟା ନାମ ଜପିକିରି ସେ ଭଗବାନ ପ୍ରାପ୍ତ ହୋଇଗଲେ, ମରା 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 କହିକିରି ଭଗବାନ ପ୍ରାପ୍ତ ହୋଇଗଲେ ଏବଂ ବାଲ୍ମୀକିରେ ପରିଣତ ହୋଇଗଲେ। ଭଗବତ ଗୀତାରେ ଭଗବାନ କହୁଛନ୍ତି କ'ଣ, ଅପିଚେତ ସୁଦରାଚାରୋ ବଜତେ ମା ମନନ୍ୟ ଭାବ ସାଧୁରେବ ସମନ୍ତବ୍ୟ ସମ୍ୟ ବ୍ୟବସ୍ଥିତ ହୋଇସ। ଏତେ ବଡ଼ ଦୁରାଚାରୀ ବ୍ୟକ୍ତି ହୁଅନ୍ତୁ, କିନ୍ତୁ ଯଦି ସେ ଭଗବାନଙ୍କର ଭଜନ କରିବେ ତାହେଲେ ସେ ଶ୍ରେଷ୍ଠ ଗତି ପ୍ରାପ୍ତ ହେବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଏହିଭଳି ଭାବରେ ଭଗବାନଙ୍କର ଟିକେ ପଛକୁ ବସିଲେ ହେବ, ପୁରା ଆଉ ଟିକେ ପଛକୁ ବସିଲେ ହେବ, ଆପଣ ଟିକେ ପଛକୁ ବସନ୍ତୁ, ଯିବା ଦରକାର ନାହିଁ, ସେ ସାଇଡ଼ ପଛ। ତେଣୁ ଏ ଯେଉଁ ଭଗବାନଙ୍କ ନାମ ରହିଛି ଭଗବାନ ଏବଂ ଭଗବାନ ନାମ ଭିତରେ କୌଣସି ତଫାତ ନାହିଁ, ନାମ ଏବଂ ନାମ ଭିତରେ ଅଭିନ୍ନ, ନାମ ନାମ ଅଭିନ୍ନ। ତେଣୁ ଏଇ ଭଗବାନଙ୍କ ରାମର ନାମର ଏତେ ମହାତ୍ମ୍ୟ ରହିଛି, ତେଣୁ ଆମେ ବର୍ଣ୍ଣନା କରି ରହିପାରିଲେ ନାହିଁ। ଏ ସପ୍ତମ ଗର୍ଭ ଏଭଳି ଭାବରେ ଆମେ ତାଙ୍କ ବିଷୟରେ ବର୍ଣ୍ଣନା କରିଥିଲେ। ବଳରାମ ଆଠ ଦିନ ପୂର୍ବରୁ ସେ ଆବିର୍ଭାବ ହୋଇଛନ୍ତି, ରୋହିଣୀଙ୍କ ପୁତ୍ର ରୂପରେ ଆସିଲେ, ଏଇ ନନ୍ଦ କୁକୁଡ଼ାରେ ତାଙ୍କର ଆବିର୍ଭାବ ହୋଇଛି, ଆମେ ସବୁ ବର୍ଣ୍ଣନା କରୁଥିଲେ। କିନ୍ତୁ ଆଜି ହେଉଛି ଜନ୍ମାଷ୍ଟମୀ, ଭଗବାନ କୃଷ୍ଣଙ୍କର ଆବିର୍ଭାବ, ତେଣୁ ଏହିଭଳି ଭାବରେ ଯେତେବେଳେ ସପ୍ତମ ଘର ପାଦ ହେଲା ଆପଣ ଡ୍ରାମାରେ ଶୁଣିଲେ କିଭଳି ଭାବରେ ସବୁ ମଥୁରାବାସୀମାନେ କହିଲେ ଏ କଂସ ଏସବୁ କରିଛି ବୋଲି କହିକିରି କଂସକୁ ସବୁ ଅଭିଶାପ ଦେବା ପାଇଁ ଆରମ୍ଭ କଲେ। ତେଣୁ ଏହିଭଳି ଭାବରେ ଯେତେବେଳେ ହେଲା ତାପରେ ଭଗବାନ ଆସିଲେ ଦେବକୀ ଗର୍ଭରେ ଆସିଲେ। ତୋ ଜଗନ ମଙ୍ଗଳମଚ୍ୟୁତାଂଶ ସମାହିତ ସରସ୍ୱତୀନ ଦେବୀ ଦଧାର ସର୍ବାତ୍ମକାତ୍ମଭୂତଂ କାଷ୍ଠା ଯଥାନନ୍ଦ ପରମ ମନସ୍ତ। ଭଗବାନ କେମିତି ଆସିଲେ ବର୍ଣ୍ଣନା କରାଯାଇଛି। ତୋ ଜଗନ ମଙ୍ଗଳମଚ୍ୟୁତାଂଶ ଜଗତର ମଙ୍ଗଳ କରିବା ପାଇଁ ଭଗବାନ ଆସିଲେ। ସମାହିତ ସୁରସୁତେନ ଦେବୀ, ସୁରସୁତ ହେଉଛନ୍ତି ବସୁଦେବ। ସମାହିତ ଯେତେବେଳେ ସେ ଧ୍ୟାନ କଲେ ଭଗବାନ ଆସିଲେ, ଆବିର୍ଭାବ ହେଲେ। ଦଧାର ସର୍ବାତ୍ମକ ଆତ୍ମଭୂତମ କିଭଳି ଭାବରେ ଆସିଲେ ନା ବସୁଦେବଙ୍କର ମନରେ ଆସିଲେ। ଆନନ୍ଦୁନ୍ଦୁବି ଭଗବାନଙ୍କର ମନରେ ସେ ଆସିଲେ। ତେଣୁ ଆମର ମନ ଯେଉଁ ରହିଛି ବହୁତ ଗୁରୁତ୍ୱପୂର୍ଣ୍ଣ। ମନ କୁହାଯାଇଛି ଭଗବତ ଗୀତାରେ ଇନ୍ଦ୍ରିୟାଣ ମନସ୍ସାସ୍ମି। ଇନ୍ଦ୍ରିୟମାନଙ୍କ ଭିତରେ ଆମର ପାଞ୍ଚଟି କର୍ମେନ୍ଦ୍ରିୟ ରହିଛି ଏବଂ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି ଏବଂ ମନ ଗୋଟେ ଇନ୍ଦ୍ରିୟ, ଏକାଦଶ ଇନ୍ଦ୍ରିୟ। ତେଣୁ ଇନ୍ଦ୍ରିୟମାନଙ୍କ ଭିତରେ ଏ ମନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଏ ସତ୍ୟଗୁଣରେ ଏ ମନଟି ରହିଛି, ଭଗବାନଙ୍କ ଗୋଟେ ବିଭୂତି ଭଗବତ ଗୀତାରେ ଭଗବାନ କହିଲେ। ତେଣୁ ଏଇ ମନରେ ଆମେ ଭଗବାନ ପ୍ରାପ୍ତ ହୋଇପାରିବା। ଭାଗବତ ବର୍ଣ୍ଣନା କରାଯାଇଛି ମନ ଆମକୁ ଭଗବତ ଧାମକୁ ନେବ ଏବଂ ଏଇ ମନ ମଧ୍ୟ ଆମକୁ ନର୍କକୁ ନେଇଯିବ। ତେଣୁ ଆମର ନିର୍ଭର କରୁଛି କିଭଳି ଭାବରେ ଆମେ ମନକୁ ବ୍ୟବହାର କରିବା, ଏ ମନକୁ ଭଗବାନଙ୍କର ପାଦପଦ୍ମରେ ଲଗେଇବା। ଯେମିତି ଅମ୍ବରୀଶ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ଥିଲେ, କିନ୍ତୁ ସେ କ'ଣ କରୁଥିଲେ, ସ୍ୱାଭିମାନ କୃଷ୍ଣ ପଦାର ବିନ୍ଦୟ, ଏହିଭଳି ଭାବରେ ମନକୁ ଭଗବାନ ପାଦପଦ୍ମରେ ଲଗାଉଥିଲେ। ତେଣୁ ଏଇଭଳି ଯେଉଁ ରହିଛନ୍ତି ବସୁଦେବ, ତାଙ୍କର ଜଗତର ମଙ୍ଗଳ କରିବା ପାଇଁ ଭଗବାନ ଆସିଲେ। ସମାହିତ ସୁରସୁତନ ଦେବୀ ଦଧାର ସର୍ବାତ୍ମକ ଆତ୍ମଭୂତମ, ଭଗବାନ ସମସ୍ତଙ୍କର ଆତ୍ମା, ବିଶ୍ୱାତ୍ମା, ସେ ସମସ୍ତଙ୍କର ଆତ୍ମା ରୂପେ ରହିଛନ୍ତି। ଏବଂ କାଷ୍ଠା ଯଥା ଆନନ୍ଦକର ମନସ୍ଥ, ତାଙ୍କର ମନରେ ଆସିଲେ କିଭଳି ଭାବରେ ନା ଯେମିତି ପୂର୍ବ ଦିଗରେ ଚନ୍ଦ୍ର ଉଦୟ ହୁଅନ୍ତି, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି। ଭଗବାନ ଆଜି ଆମର ପ୍ରଭୁ କହିଲେ ସାତ ଦିନ ଧରିକିରି ଆପିୟରାନ୍ସ ଅଫ୍ ଦି ଲର୍ଡ ଇନ୍ ୟୋର ହାର୍ଟ। ଆମେ ଏଇ ଯେଉଁ ପ୍ରୋସେସ୍ ରହିଛି, ଏଇ ପ୍ରୋସେସ୍ରେ ଗଲେ ଭଗବାନଙ୍କୁ ଆମର ହୃଦୟରେ ଆବିର୍ଭାବ କରିପାରିବା। ଆଜି ଯେଉଁ ଭଗବାନଙ୍କ ଆବିର୍ଭାବ ତିଥି, ଏଇ ଆମର ହୃଦୟରେ ଆବିର୍ଭାବ କରାଇପାରିବା। ଭଗବାନ ଏଭଳି ରହିଛନ୍ତି, କୃପା କରିବା ପାଇଁ ରହିଛନ୍ତି, ସେ ବ୍ୟବସ୍ଥା ସେଥିପାଇଁ କରୁଛନ୍ତି, କାହିଁକି ସେ ଆସୁଛନ୍ତି। ପରିତ୍ରାଣାୟ ସାଧନ ଶୁଣିଲେ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଆଜି ଆପଣମାନେ ଏ ଭଗବାନ କଥା ଶୁଣୁଛନ୍ତି, କଥା ଅମୃତ ପାନ କରୁଛନ୍ତି। ସାରା ପୃଥିବୀ ଯେତେବେଳେ କ'ଣ ଯେଉଁ ରହିଛି କରୋନାର ଭୟରେ ଭୟଭୀତ ହେଇକି ରହୁଛନ୍ତି, କିନ୍ତୁ ଭଗବାନ ଭକ୍ତମାନେ ସେ ବିଷୟରେ ଚିନ୍ତା କରୁନାହାନ୍ତି, ସେମାନେ ଆନନ୍ଦରେ ମଗ୍ନ ହେଇଯାଉଛନ୍ତି। ଭଗବାନ ଆନନ୍ଦ ବନ ସେ ଆନନ୍ଦ ପ୍ରଦାନ କରୁଛନ୍ତି। ତେଣୁ ଏଇ ଭଗବାନ ତାଙ୍କର ମନରେ ଆବିର୍ଭାବ ହେଲେ। ଦଧାର ସର୍ବାତ୍ମକ ଆତ୍ମଭୂତମ କାଷ୍ଠା ଯଥା ଆନନ୍ଦକର ମନସ୍ଥ, ଯେମିତି ସୂର୍ଯ୍ୟ ପୂର୍ବ ଦିଗରେ ଚନ୍ଦ୍ର ଉଦୟ ହୁଅନ୍ତି, ଆନନ୍ଦ ପ୍ରଦାନ କରନ୍ତି। ଗ୍ରୀଷ୍ମ ଦିନେ ଖରାରେ, ଗ୍ରୀଷ୍ମରେ ଗ୍ରୀଷ୍ମ ତାପରେ ସମସ୍ତେ ବହୁତ ଅସହ୍ୟ ଯନ୍ତ୍ରଣା ପ୍ରାପ୍ତ ହୁଅନ୍ତି, କିନ୍ତୁ ରାତ୍ରିର ଚନ୍ଦ୍ର କିରଣରେ, ଶୀତଳ କିରଣରେ ତାଙ୍କର ସେ ଯେଉଁ ଗରମ ଯେଉଁ ରହିଛି ଉଷ୍ମତା ଦୂର ହେଇଯାଏ, ତପ୍ତ ଜୀବନ ଯେଉଁ ରହିଛି ଦୂର ହେଇଯାଏ, ଶୀତଳତା ପ୍ରାପ୍ତ ହୁଅନ୍ତି। ତେଣୁ ଏହିଭଳି ଭାବରେ କାଷ୍ଠା ଯଥା ଆନନ୍ଦକର ମନସ୍ଥ, ଭଗବାନ ବସୁଦେବଙ୍କର ମନରେ ଆସିଲେ। ବସୁଦେବ ମନରେ ଆସିଲେ ସେହି ସମୟରେ ତାଙ୍କର ବହୁତ ତାଙ୍କର ଏଭଳି ଭାବରେ ଦେଖାଯାଉଥିଲେ, ବିରୋଚମାନ ବହୁତ ଦୀପ୍ତିମାନ ଦେଖାଯାଉଥିଲେ। ସେ ଏମିତି ତାକୁ ଦେଖିବା ପାଇଁ ମଧ୍ୟ ଜଣେ ସମର୍ଥ ହୋଇପାରିବେ ନାହିଁ, ଦୁର୍ଦ୍ଦର୍ଶ ବୋଲି କୁହାଯାଇଛି। ସେ ତାଙ୍କର ରହିଛି ପ୍ରଭାବ ରହିଥିଲା, ତେଜ ହେଇଥିଲା, ଭଗବାନ ସେ ପ୍ରାପ୍ତ ହେଇଥିଲେ। ପ୍ରଭୁପାଦ ମହାରାଜ ସେଇଭଳି ଭାବରେ ଭଗବାନ ହୃଦୟ ଧାରଣ କରିଥିଲେ, ଇଏ ହେଉଛି ମୂଳ ଜିନିଷ। ଭଗବାନ ହୃଦୟରେ ସେ ଧାରଣ କରିଛନ୍ତି, ତେଣୁ ଯେଉଁଭଳି ଭାବରେ ବସୁଦେବ ଦେବୀଙ୍କୁ ପ୍ରଦାନ କଲେ ଭଗବାନଙ୍କୁ, ସେହିଭଳି ଭାବରେ ପ୍ରଭୁପାଦ ମହାରାଜ ସେଇ ଭଗବାନଙ୍କୁ ତାଙ୍କ ହୃଦୟରୁ ସବୁ ମୁକ୍ତମାନ ପ୍ରଦାନ କରିଛନ୍ତି। ସାରା ବିଶ୍ୱରେ ଏ ଭଗବାନଙ୍କୁ ପ୍ରଦାନ କରିଛନ୍ତି, କେତେ ଭକ୍ତ ହେଇଛନ୍ତି। 125 ବର୍ଷ ପୁରୁଣା ଆମେ ପାଳନ କରୁଛେ, ଆସନ୍ତାକାଲି ତାଙ୍କ ବିଷୟରେ କୁହାଯିବ। ଭଗବାନ ପ୍ରଦାନ କରିଛି ବସୁଦେବ ଏଇଭଳି ଦୀକ୍ଷା, ଏଇଟା କୁହାଯାଏ ଦୀକ୍ଷା, ପ୍ରଭୁପାଦ ମହାରାଜ କହନ୍ତି ଏ ଦୀକ୍ଷା, ଦୀକ୍ଷା ମାଧ୍ୟମରେ ବସୁଦେବ ଦେବକୀଙ୍କର ମନକୁ ଦେଲେ। ଦୀକ୍ଷା କାଳେ ଶିଷ୍ୟ କରେ ଆତ୍ମସମର୍ପଣ, ସେଇ କାଳେ କୃଷ୍ଣ ତାରେ କରେ ଆତ୍ମସମ। ଏ ଯେଉଁ ଦୀକ୍ଷାର ଅର୍ଥ ହେଉଛି ଏଇଟା, ଆମେ ଯେତେବେଳେ ଭଗବାନଙ୍କ ଶରଣରେ ଗୁରୁଦେବ ମାଧ୍ୟମରେ ଭଗବାନଙ୍କ ଶରଣରେ ଯାଉଛେ, ଭଗବାନ ନିଜକୁ ପ୍ରଦାନ କରୁଛନ୍ତି, ନିଜକୁ ପ୍ରଦାନ କରୁଛନ୍ତି। ଭଗବାନ ଚାହାନ୍ତି ଯେ ସମସ୍ତେ ତାଙ୍କୁ ଗ୍ରହଣ କରନ୍ତୁ, ସମସ୍ତେ ତାଙ୍କୁ ଗ୍ରହଣ କରନ୍ତୁ, ସବୁବେଳେ ଅପେକ୍ଷା କରିଛନ୍ତି, ଅନନ୍ତ କାଳ ଧରି ସେ ରହିଛନ୍ତି, ଆମକୁ ଏହିଭଳି ଭାବେ ପ୍ରେରଣା ଦେଉଛନ୍ତି କେମିତି କେବେ ଆମେ ତାଙ୍କ ପାଖକୁ ଯିବା, କିନ୍ତୁ ଆମେ ତାଙ୍କ କଥା ଶୁଣୁନାହିଁ, ଶୁଣୁନାହିଁ ତାଙ୍କ କଥା। ତେଣୁ କିନ୍ତୁ ଭଗବାନ ରହିଛନ୍ତି ଆମ ହୃଦୟ ଭିତରେ ରହିଛନ୍ତି, କୀଟ ପତଙ୍ଗ ଇତ୍ୟାଦି ଯେତେ ଜୀବ ରହିଛନ୍ତି ସମସ୍ତଙ୍କ ଜୀବ ରହିକରି ଏ ପ୍ରେରଣା ଦେଉଛନ୍ତି। ଆମେ ଯେତେବେଳେ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛେ, ଆମକୁ ସୁଯୋଗ ମିଳୁଛି ଆମେ ଏଇ ଭଗବାନଙ୍କର ଶରଣରେ ଯାଇ ଭଗବତ ଧାମକୁ ଯାଇପାରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଭଗବାନ ଯେତେବେଳେ ଆସିଗଲେ ଏ ଖବର ପାଇଗଲେ, କଂସ ପାଇଗଲେ, କଂସ ଖବର ପାଇ ସବୁ ହିସାବ ରଖୁଛି କଂସ, ଯେତେବେଳେ ଦେବକୀ ଗର୍ଭ। ଇଏ ହେଉଛି ବୈଦିକ ସଂସ୍କୃତି ରହିଛି, ବୈଦିକ ସଂସ୍କୃତି ଯେଉଁ ରହିଛି ଦଶବିଧ ସଂସ୍କାର ରହିଛି, ଗର୍ଭଧାରଣ ସଂସ୍କାର ଗୋଟେ ରହିଛି। ଆଜିକାଲି ସେ ସବୁ ଭୁଲିଗଲେଣି ଲୋକମାନେ, ବୈଦିକ ସଂସ୍କୃତିର ଲୋକମାନେ ବିପତ୍ତି ଭୁଲିଗଲେଣି, କିନ୍ତୁ ଏ ଗର୍ଭଧାରଣ ସଂସ୍କାର ସେମାନେ ଜାଣିବେ, ଆଜି ସେ ଗର୍ଭ ତାଙ୍କର ଆସିଲା ସେମାନେ ଜାଣିବେ। ତେଣୁ କଂସ ଯେତେବେଳେ ଜାଣିଲେ ଗର୍ଭ ଆସିଛି, ସେତେବେଳେ ସେ ଆସି ପହଞ୍ଚିଗଲେ ବନ୍ଦୀଶାଳାରେ, ଭଗବାନ ଯେଉଁ ଆସିଲେ ଦେବକୀ ଗର୍ଭରେ, ସେତେବେଳେ ସେ କଂସ ଆସି ପହଞ୍ଚିଗଲେ, ଆସୁଛନ୍ତି, ବହୁତ କଥା ରହିଛି କିନ୍ତୁ ଆମର ସମୟ କମ୍ ରହିଛି। ତେଣୁ ସେ ଦେବକୀ ଆମେ ପ୍ରଭୁ କହିଥିଲେ ମଧ୍ୟ, ସା ଦେବକୀ ସର୍ବ ଜଗନ୍ ନିବାସ ନିବାସ ଭୂତାନିତ ରାମରେ ଦେ ଭୁଜେନ୍ଦ୍ର ଗେ ହେ ଅଗ୍ନି ଶିଖେବ ରୁଦ୍ଧା ସରସ୍ୱତୀ ଜ୍ଞାନ ଖେଳେ ଯଥା ସତୀ। ଦେବକୀ ପ୍ରଭୁପାଦ ମହାରାଜଙ୍କର ହୃଦୟରେ ଭଗବାନ ଥିଲେ, ତେଣୁ ସେହିଭଳି ଭାବରେ ସେ ଦେଦୀପ୍ୟମାନ ହେଉଥିଲେ, କିନ୍ତୁ ସେ ବନ୍ଦୀ ହେଇକି ନଥିଲେ, ସାରା ପୃଥିବୀରେ ଘୁରୁଥିଲେ, ସମସ୍ତ ବିଶ୍ୱବାସୀମାନଙ୍କୁ ଉଦ୍ଧାର କରିଛନ୍ତି, କିନ୍ତୁ ଦେବକୀ ଯେଉଁ ରହିଥିଲେ କଂସର ବନ୍ଦୀଶାଳାରେ ରହିଥିଲେ। ତେଣୁ ଯଦିଓ ବହୁତ ସୁନ୍ଦର ଦେଖାଯାଉଛନ୍ତି ଭଗବାନ, ତାଙ୍କ ହୃଦୟରେ ଆବିର୍ଭାବ ହେଇଛନ୍ତି, ଛୋଟିଆ କଥା ଭଗବାନ ପ୍ରାପ୍ତ ହେବା ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେଇଟା। ଏସବୁ ଯାହା ସବୁ ମନ୍ଦିରର କାର୍ଯ୍ୟକ୍ରମ ହେଉଛି, ଏ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କ ପ୍ରାପ୍ତ ହେବା, ଆମେ ନିଜେ ପ୍ରାପ୍ତ ହେବା, ସେ ପ୍ରାପ୍ତ ହେଇଥିଲେ ଆଉ ଆମେ ପ୍ରାପ୍ତ ହେବା ନାହିଁ, ତା ନୁହେଁ, ଆମେ ସମସ୍ତେ ପ୍ରାପ୍ତ ହେବା, ସମସ୍ତେ ପ୍ରାପ୍ତ ହେଇ ଭଗବତ ଧାମ ଯିବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି। କିନ୍ତୁ କଂସ ଯେତେବେଳେ ଦେଖିଲା, ଦେଖିଲା ହଉ କିଏ, ସେ କହୁଛି ହଉ ମେ ପ୍ରାଣ ହରିହର ଗୁହା ହରିହରଙ୍କୁ ଗୁହା, ନିଶ୍ଚିନ୍ତ ହାର ସେ ଚିହ୍ନିପାରିଲେ ନାହିଁ ଦେବକୀକୁ। ସେ ପଚାରୁଛନ୍ତି ତାଙ୍କର ଯେଉଁ ରହିଛନ୍ତି ସେକ୍ୟୁରିଟି ମାନେ ସବୁ, ଦେବକୀ କାହିଁ ଦେବୀ କାହିଁ କନ୍ସର୍ ବନ୍ଦୀଶାଳା, ଦେବକୀ ସେଠି ଅଛନ୍ତି ସେ ଚିହ୍ନିପାରୁନାହିଁ। ଏଭଳି ଭାବରେ ତାଙ୍କ ପରିବର୍ତ୍ତନ ହେଇଯାଇଛି, ତେଣୁ ତାଙ୍କର ଯେଉଁ ସେକ୍ୟୁରିଟି ମାନେ ସବୁ, ମହାରାଜ ଇଏ ହେଉଛନ୍ତି ଆପଣଙ୍କର ଭଉଣୀ ଦେବକୀ, ଏଇ ଦେବକୀ ଇଏ ଦେବକୀ, 6 ପୁତ୍ର ଯାହାର ହତ୍ୟା ହେଇଯାଇଛି, 7 ପୁତ୍ର କୁଆଡ଼େ ଗଲା ଗାଏବ ହେଇଯାଇଛି, ସେ ଦୁଃଖରେ ମ୍ଳାନ ହେଇଯିବା କଥା, ଆଜି ଏଭଳି ଭାବରେ ଆନନ୍ଦରେ ରହିଛନ୍ତି, ଆନନ୍ଦ ଘନ। ତେଣୁ ନିଶ୍ଚିନ୍ତ ଭାବରେ ଯେଉଁ ଗର୍ଭରେ ରହିଛନ୍ତି, ମୋର ପ୍ରାଣକୁ ଯେ ହରଣ କରିବେ ସେ ହରି ନିଶ୍ଚିନ୍ତ ଭାବରେ ତାଙ୍କର ଗୁହାରେ ଆଶ୍ରୟ ନେଇଛନ୍ତି। ଏଇଭଳି ଭାବରେ ଯେଉଁ ଚିନ୍ତା କରୁଥିଲା ଆକାଶବାଣୀରେ ଦେବକୀଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ତାଙ୍କର ମନର ପରିବର୍ତ୍ତନ ହେଇଗଲା, ଏ ଭଗବାନଙ୍କ ବ୍ୟବସ୍ଥା, ଭଗବାନଙ୍କ ବ୍ୟବସ୍ଥାରେ ମନର ପରିବର୍ତ୍ତନ ହେଇଗଲା,
ଆମେ ଚିନ୍ତା କରୁ ଏଇ ସମୟରେ ଯଦି ମୁଁ ତାକୁ ହତ୍ୟା କରିବି କ'ଣ ମୋର ନିନ୍ଦା ନ ହେବ, ଏଭଳି ଭାବେ ଚିନ୍ତା କରୁଛନ୍ତି, କ'ଣ ନିନ୍ଦା ନ ହେବ। ତେଣୁ ଯାଇ ହଉ, ତେଣୁ ସିଏ ଆମଠାରୁ ଅଧିକ ଚିନ୍ତା କରୁଥିଲା ଭଗବାନ ବିଷୟରେ। ଆସୀନ ସମ୍ବିଷନ୍ ତିଷ୍ଠନ୍ ଭୁଞ୍ଜାନ ପର୍ଯ୍ୟଟନ ମହିମ ଚିନ୍ତୟାନ ଋଷିକେଶମ ଅପସତ୍ତନ୍ମୟମ ଜଗତ। ବସିଲା ବେଳେ, ଚାଲିଲା ବେଳେ, ଶୋଇଲା ବେଳେ, ଖାଇଲା ବେଳେ, ଯାହା କଲାବେଳେ ସବୁବେଳେ ଚିନ୍ତା କରୁଥିଲା। କ'ଣ ଚିନ୍ତୟାନ ଋଷିକେଶ ଭଗବାନ ଋଷିକ ମାନେ ଇନ୍ଦ୍ରିୟମାନଙ୍କର ସେ ନିୟନ୍ତ୍ରଣକାରୀ ଋଷିକମାନଙ୍କର ଈଶ ଋଷିକେଶ ତାଙ୍କ ବିଷୟରେ ଚିନ୍ତା କରୁଥିଲା, କିନ୍ତୁ ପ୍ରତିକୂଳ ଭାବରେ ଚିନ୍ତା କରୁଥିଲା, ସବୁବେଳେ ସେ ଭୟଭୀତ ହେଇକି ରହୁଥିଲା। ଯେମିତି ଆଜିର ଦୁନିଆରେ ସମସ୍ତେ ଭୟଭୀତ ହେଇକି ରହିଛନ୍ତି, ଭଗବାନଙ୍କ ଶରଣରେ ଯେଉଁମାନେ ନଯିବେ ସେମାନେ ଏହିଭଳି ଭାବରେ ଭୟଭୀତ ହେବେ। କଂସ ଯେଉଁଭଳି ଭାବରେ ଭୟଭୀତ ହେଉଥିଲା ସେମାନେ ସମସ୍ତେ ଏହିଭଳି ଭାବରେ ଭୟଭୀତ ହେଉଥିଲେ, କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ତାଙ୍କର କୌଣସି ଭୟ ନାହିଁ। ଆଜି ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଏଇଭଳି ଭାବରେ, ସାରା ପୃଥିବୀରେ ଯଦିଓ ଭୟ ରହିଛି, କଂସ ଯେଉଁଭଳି ଭାବେ ଭୟ କରୁଥିଲା, ଆମେ ଦେଖିବା ଦେବତାମାନଙ୍କର କୌଣସି ଭୟ ନଥିଲା। ଆ ପରେ ସେଇଟା ବର୍ଣ୍ଣନା କରାଯାଇଛି, ଏଇ କଂସ ଏଇଭଳି ଭାବରେ ଥିଲାବେଳେ ସେସବୁରେ ଆସି ପହଞ୍ଚିଗଲେ ସେ କଂସର ବନ୍ଦିଶାଳରେ। ବ୍ରହ୍ମା ଭବସ୍ତ ତତ୍ରୈତ୍ୟ ମୁନିଭି ନାରଦାଦିଭି ଦେବୈ ସାନୁଚରୈ ସାତଂ ଗେଭି ଭୃଷଣ ମହିଳେ। ଗର୍ଭସ୍ତୁତି ହେବ, ପ୍ରଭୁ ଆମର କହିଛନ୍ତି ଗର୍ଭସ୍ତୁତି, କିନ୍ତୁ ଗର୍ଭସ୍ତୁତିର ପୂର୍ବ କଥା ମୁଁ କହୁଛି। ଗର୍ଭ ଯେତେବେଳେ ଆସିଗଲା, କଂସ ଏଇଭଳି ଭାବରେ ଚିନ୍ତା କରି ଚାଲିଗଲା, ଅପେକ୍ଷା କଲା କେବେ ଦଶ ମାସ ଗଣୁଛି, ସେ ଦଶ ମାସ ହେଲେ ଏ ପୁତ୍ର ସନ୍ତାନ ଯାହା ହେଲେ ବା ସନ୍ତାନ ଯଦି ଯାହା ହେବ ତାକୁ ହତ୍ୟା କରିବି, ସେ କ୍ୟାଲେଣ୍ଡର ଗଣିବା ପାଇଁ ଲାଗିଲା। ଭୟ ଭୟଭୀତ ହେଇଗଲା, ଯେମିତି ବର୍ତ୍ତମାନ ସାରା ପୃଥିବୀବାସୀ ବିଶ୍ୱ ଭୟଭୀତ ହେଇ ରହୁଛନ୍ତି କରୋନା ପାଇଁ, ସେଇଭଳି ଭାବରେ ଭୟଭୀତ ହେଇକି ରହୁଥିଲା। ଆମେ କହିଲେ ସେଇଟା ସବୁବେଳେ ଭୟ କରୁ, ରାତିରେ ଶୋଇପାରୁନଥିଲା ସେଇଭଳି ଭାବରେ। କିନ୍ତୁ ସେହି ସମୟରେ ଦେବତାମାନେ ବ୍ରହ୍ମା ଭବସ୍ୟ ତତ୍ରୈତ, ବ୍ରହ୍ମା ଶିବ ଇତ୍ୟାଦି ସବୁ ଆସି ପହଞ୍ଚିଗଲେ, ତତ୍ର ସେ କଂସର ବନ୍ଦିଶାଳରେ ଆସି ପହଞ୍ଚିଗଲେ। ଆଉ କିଏ ଆସିଲେ? ନା ମୁନି ବି ନାରଦାଦି ବି, ମୁନିମାନେ ବ୍ରହ୍ମର୍ଷି ଦେବର୍ଷି ନାମକ ନାରଦ, ଭଗବତ ଗୀତାରେ ଭଗବାନ କହିଛନ୍ତି, ନାରଦ ହେଉଛନ୍ତି ଭଗବାନଙ୍କ ବିଭୂତି। ଏବଂ ଏହିଭଳି ଭାବରେ ମୁନିମାନେ ବହୁତ ଆସିଗଲେ, ଆସି ପହଞ୍ଚିଗଲେ, ଅଦୃଶ୍ୟ ରୂପରେ ଆସିଗଲେ, ଅନ୍ୟମାନେ ଦେଖିପାରିବେ ନାହିଁ ଅଦୃଶ୍ୟ ରୂପରେ, କିନ୍ତୁ ଦେବକୀ ଦେଖିଲେ ତାଙ୍କୁ, ଅନ୍ୟମାନେ ଦେଖିନାହାନ୍ତି, ଅଦୃଶ୍ୟ ରୂପରେ ଆସିଲେ। ଏବଂ ଦେବୈ ସାନୁଚରେ ସାତଂ, ଦେବତାମାନେ ମଧ୍ୟ ଆସିଗଲେ। 33 କୋଟି ଦେବତା ଅଛନ୍ତି, ସମସ୍ତେ ନାଶ ଥାଇପାରନ୍ତି, କିନ୍ତୁ ଅନେକ ଦେବତା ସବୁ ଆସିଲେ ସାନୁଚରେ, ତାଙ୍କ ଅନୁଚରମାନଙ୍କ ସହିତ, ଗନ୍ଧର୍ବ କିନ୍ନର ଯକ୍ଷ ରାକ୍ଷସ ଯକ୍ଷମାନେ ବା ଅନ୍ୟମାନେ ସବୁ ସବୁ ତାଙ୍କ ସହିତ ଆସିଗଲେ। ତେଣୁ ଏମାନଙ୍କ ସହିତ ଆସି ଗିଭି ଭୀଷଣ ମୈଡ଼ିଆନ ବହୁତ ସୁନ୍ଦର ସ୍ତୁତି କଲେ। ଏମାନେ ପ୍ରଭୁ ସେଇଟା କହିଲେ, ଆମେ ସେଇଟା କହିବା ନାହିଁ, ଏତେ ସ୍ତୁତି କରିବା ନାହିଁ, ସମୟ ମଧ୍ୟ ନାହିଁ, କିନ୍ତୁ ଆମେ ଗୋଟେ ଖାଲି କହିବା ଭାବ କିଭଳି ଭାବରେ ସ୍ତୁତି କରୁଛନ୍ତି, କିଭଳି ଭାବରେ ସ୍ତୁତି କରୁଛନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହିଛନ୍ତି, ଭୀଷଣ ଲୀଳା ଅମୃତ ବର୍ଷଣ, ଦେଖୁଛନ୍ତି ଦେବକୀ ଗର୍ଭରେ ଭଗବାନ ଦର୍ଶନ କରୁଛନ୍ତି, କିଭଳି ଦର୍ଶନ କରୁଛନ୍ତି। ଶବ୍ଦ ବ୍ୟବହାର କରାଯାଇ ସୁଖଦେବ ଗୋସ୍ୱାମୀ ଭୀଷଣମ, ଭୀଷଣମ ଭୀଷଣମ ମାନେ ମେଘ, ବର୍ଷା ଋତୁରେ ଯେଉଁ ମେଘ ଆସିଲେ, ମେଘ ରହିଲେ, ଯେଉଁ ମେଘ ରଙ୍ଗ ଦେଖାଯାଏ, ସେଭଳି ଭାବେ ରହିଛନ୍ତି ଭଗବାନ ଭୀଷଣମ। ଏହି କ'ଣ ନା ଏହି ଭୀଷଣ ଶବ୍ଦରେ ଅନେକ ଅର୍ଥ ରହିଛି, ଏ ଲୀଳା ରୂପକ ଅମୃତକୁ ବର୍ଷଣ କରୁଛନ୍ତି, ଲୀଳା ରୂପକ ଭଗବାନ ଲୀଳା ଚାଲିବ, ଲୀଳା ପୁରୁଷୋତ୍ତମ ଲୀଳା ରୂପକ ଅମୃତକୁ ବର୍ଷଣ କରିବେ, ଲୀଳା ଅମୃତ ବର୍ଷଣମ। ଏବଂ କୃଷ୍ଣାମ୍ବୁଦମ, ଏ ମେଘ କୃଷ୍ଣ ରୂପକ ମେଘ ଦେବକୀଙ୍କ ଗର୍ଭରେ ଆଶ୍ରୟ ନେଇଛନ୍ତି। ତେଣୁ ବ୍ରହ୍ମାଙ୍କୁ କୁହାଯାଉଛି ଭୁବନ ଚତୁର୍ଦ୍ଦଶ କେଦାରମ, କେଦାର ମହାକୃଷି ବଢ଼ାଇବ, ଯେମିତି କୃଷକ ଗଛ ଲଗାଇ ଦିଏ ଖରାଦିନେ ବା ବର୍ଷା ଦିନେ ମଧ୍ୟ ଗଛ ଲଗାଇ ଦେଇଥିବ, ଧାନ ଲଗାଇ ଦେଇଥିବ, ଯଦି ବୃଷ୍ଟି ନହେଲା କିଭଳି ଭାବରେ ତା'ର ମନ ଦୁଃଖ ହେଇଥିବ, କିନ୍ତୁ ଯଦି ବର୍ଷା ହେଲା କିଭଳି ଭାବରେ ଆନନ୍ଦିତ ହେଉଥିବ। ବ୍ରହ୍ମା ଆଜି ସେହିଭଳି ଭାବରେ ଆନନ୍ଦିତ ହେଇକରି ସ୍ତୁତି କରିବେ ବ୍ରହ୍ମା। ଭବଙ୍କୁ କୁହାଯାଇଛି ଶିବଜୀ କିଭଳି ଭାବରେ ରହିଛନ୍ତି ନା, ଭବଶ୍ଚୋଲ୍ଲାସିତ ସାଧୁ ପକ୍ଷ ନୃତ୍ୟ ବିନୋଦୀ ମହାନୀଳକଣ୍ଠ ହେବ। ନୀଳକଣ୍ଠ ଶିବଜୀଙ୍କୁ କୁହାଯାଏ ନୀଳକଣ୍ଠ, ନୀଳକଣ୍ଠ ତାଙ୍କର କଣ୍ଠ ନୀଳ ହେଇଯାଇଛି କାହିଁକି ନା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ସମଗ୍ର ବିଶ୍ୱର କଲ୍ୟାଣ କରିବା ପାଇଁ ସେ ବିଷପାନ କଲେ ଏବଂ ବିଷପାନ କରିକିରି ତାଙ୍କର କଣ୍ଠରେ ଧାରଣ କଲେ ତେଣୁ ସେ ନୀଳକଣ୍ଠ କର୍ପୂର ଗୌରମ କରୁଣାବତାରମ କର୍ପୂର ଗୌରମ କରୁଣାବତାରମ ସଂସାର ସାରମ ଭୁଜଗେନ୍ଦ୍ର ହାରମ ସଂସାର ସାରମ ସଦା ସନ୍ତ ହୃଦୟାରବିନ୍ଦେ ସଦା ସନ୍ତ ହୃଦୟାରବିନ୍ଦେ ଭଗବାନ ଚୈତନ୍ୟ ସ୍ୱାମୀ ଭଗବାନ କର୍ପୂର ଗୌରମ ଗୌର ରଙ୍ଗ ତାଙ୍କର କର୍ପୂର ଭଳି ତାଙ୍କର ଗୌରବର୍ଣ୍ଣ କିନ୍ତୁ ନୀଳକଣ୍ଠରେ ପରିଣତ ହେଇଗଲେ ଆମେ ଦେଖୁଛେ ମୟୂର ମଧ୍ୟ ନୀଳକଣ୍ଠ ଯେ ମୟୂର କ'ଣ ଯେତେବେଳେ ବର୍ଷା ଦେଖିବ ନୃତ୍ୟ କରିବ ମୟୂର ବହୁତ ସୁନ୍ଦର ତାର ପିଛ ରହିଛି କେତେ ସୁନ୍ଦର ମୟୂର ପକ୍ଷୀମାନଙ୍କୁ ତେ ରାଜା ବୋଲି କୁହାଯାଏ କେତେ ସୌନ୍ଦର୍ଯ୍ୟ ରହିଛି କିନ୍ତୁ ଯାହା ଆମ ସେ କଥା କହିବା ନାହିଁ ଏଠି ଯେଉଁ ଶିବଜୀ ଯେତେବେଳେ ଭଗବାନ ଦେଖୁଛନ୍ତି ଯେମିତି ମୟୂର ନୃତ୍ୟ କରେ ସେଭଳି ଭାବରେ ଶିବଜୀ ନୃତ୍ୟ କରୁଛନ୍ତି ଗୀତ ଏ ଯେଉଁ ସ୍ତୁତି କରୁଛନ୍ତି ଗୀତ ଗାନ କରିକି ସ୍ତୁତି କରୁଛନ୍ତି ଗୀତ ଗା ବା ନୃତ୍ୟ କରିକି ସ୍ତୁତି କରୁଛନ୍ତି ଏଇଭଳି ଭାବରେ ମୟୂର ଯେମିତି ମେଘକୁ ଦେଖିଲେ ଆନନ୍ଦିତ ହୁଏ ସେଇଭଳି ଭାବରେ ଶିବଜୀ ଆନନ୍ଦିତ ହେଉଛନ୍ତି ନୀଳକଣ୍ଠ ମୟୂର ଭାବରେ ଏବଂ ନାରଦାଦେବୀ ତଦେକ ଜୀବନେଇ ମହାସ୍ୱତ୍କଣ୍ଠ ଚାତକେଇ ରହିବ ନାରଦ ଏବଂ ଯେତେ ଋଷିମାନେ ସବୁ ରହିଛନ୍ତି ସେମାନେ ଚାତକ ଭଳି ଚାତକ ଗୋଟେ ଏଭଳି ପକ୍ଷୀ ଯିଏକି ତାକୁ ତୃଷା ହେଲେ ମଧ୍ୟ ସେ ମହା ଗଙ୍ଗା ନଦୀ ନିକଟରେ ରହିଲେ ମଧ୍ୟ ସେ ଝଡ଼ ପାନ ନ କରି ମୃତ୍ୟୁବରଣ କରିବ କେବଳ ବୃଷ୍ଟି ଜଳ ହେଲେ ସେ ପାନ କରିବ ନହେଲେ ସେ ଶରୀର ତ୍ୟାଗ କରିଦେବ ଏଇଭଳି ଭାବରେ ମୁନିମାନଙ୍କର କ'ଣ ଭଗବାନ ହେଉଛନ୍ତି ମୁନିମାନେ ମନନଶୀଳ ମନନ କରନ୍ତି କାହାକୁ ଭଗବାନଙ୍କୁ ଭଗବାନ ବିଷୟରେ ଧ୍ୟାନ କରନ୍ତି ଆଜି ଭଗବାନ ଯଦି ଦେଖୁଛନ୍ତି ଆବିର୍ଭାବ ହେଉଛନ୍ତି କେତେ ଆନନ୍ଦ ତାଙ୍କର ଚାତକ ଯେଉଁଭଳି ଭାବରେ ଜଳପାନ ବୃଷ୍ଟିର ଜଳପାନ କରି ଯେଉଁ ଆନନ୍ଦିତ ହୁଏ ସେଇଭଳି ଭାବରେ ଦେବତାମାନେ ମୁନିମାନେ ଆନନ୍ଦିତ ହେଉଛନ୍ତି ଏବଂ ଦେବତାମାନେ କିଭଳି ଭାବରେ ନା ଦେବୈ କଂସ ଜରାସନ୍ଧାଦି ଧାବନଳାବୃତେ ଯେଉଁଭଳି ଭାବରେ ବର୍ତ୍ତମାନ ଯଦି ଆମେ ଏଇ ଏକ୍ଜାମ୍ପଲଟା ଦେଲେ ଆମେ ଠିକ୍ ଭାବେ ବୁଝିପାରିବା ଯଦି ବର୍ତ୍ତମାନ ଯଦି କରୋନା ଚାଲିଗଲା ଲୋକମାନେ କିଭଳି ଭାବରେ ଆନନ୍ଦିତ ହେବ ସେଇଭଳି ଭାବରେ କଥା ଯେଉଁ ରହିଛନ୍ତି ଦେବତାମାନେ ଏ କଂସ ଜରାସନ୍ଧ ଦ୍ୱାରା ଏଭଳି ଭାବରେ ରହିଥିଲେ ଯେ ମହାମାତଙ୍ଗ ଯାଇରେବ ସଇଡ଼ିଆ ମାତଙ୍ଗ ଯେଉଁ ରହିଛି ହସ୍ତି ଏଇ ଯେଉଁ ଜଙ୍ଗଲରେ ନିଆଁ ଲାଗିଗଲେ ତାଙ୍କର କ'ଣ ଅବସ୍ଥା ହେବ କିନ୍ତୁ ତାଙ୍କୁ ଯଦି ଦିଆଯିବ ପ୍ରଭୁ ମୋତେ ପାଞ୍ଚ ମିନିଟ୍ ମୋତେ କହିବେ ଆମେ କଥାକୁ ଶେଷ କରିବା ତାଙ୍କୁ ଯଦି ଦିଆଯିବ ଗଙ୍ଗାର ଶୀତଳ ଜଳ ତାହେଲେ ସେ କିଭଳି ଭାବରେ ଆନନ୍ଦିତ ନ ହେବେ ଆଦି ଏଇଭଳି ଭାବରେ ଦେବତାମାନେ ଭଗବାନ ସ୍ତୁତି କରୁଛନ୍ତି 15 ସ୍ତୁତି ପ୍ରଭୁ କିଛି କିଛି କହିଥିଲେ ଆମେ କହିବାର ସମୟ ନାହିଁ ତେଣୁ ଆମେ ଭଗବାନଙ୍କୁ ଆବିର୍ଭାବ କରି ଛାଡ଼ିଦେବା ତେଣୁ ଏହି ରହିଛି ଅର୍ଥ ଶବ୍ଦଟି ବହୁତ ଗୁରୁତ୍ୱପୂର୍ଣ୍ଣ ମୁଁ କଥା କହିଥିଲି ସକାଳେ କହୁଥିଲି ଅର୍ଥ ଶବ୍ଦ ବହୁତ ଗୁରୁତ୍ୱପୂର୍ଣ୍ଣ କାହିଁକି ନା 7 ଧରିକିରି ଏଇଭଳି ଭାବରେ ଘଟଣା ସେଠି ବର୍ଣ୍ଣନା କରାଯାଇ ନାହିଁ ଭାଗବତମରେ ଖାଲି ଗୋଟିଏ ଅକ୍ଷର ଗୋଟିଏ ଶବ୍ଦରେ କୁହାଗଲା ଅର୍ଥ ଅର୍ଥ ଶବ୍ଦର ଅର୍ଥ ହେଉଛି 7 ଧରିକିରି 7 ଧରି ଭଗବାନ 7 ମାଆଙ୍କ ଗର୍ଭରେ ଥିଲେ ଏଇଟା ବର୍ଣ୍ଣନା କରାଯାଇଛି କେଉଁଥିରେ ହରିବଂଶରେ ବର୍ଣ୍ଣନା କରାଯାଇଛି 8 ଭଗବାନ ଆସି ଆବିର୍ଭାବ ହେଲେ 8 କାରଣ କଂସ ଗଣୁଛି ଦିନ ଗଣୁଛି କଂସ ଦିନ ଗଣୁଛି କେମିତି ଭଗବାନ ହତ୍ୟା କରିବେ ଏବଂ ମଥୁରାବାସୀମାନେ ଏବଂ ଯାଦବମାନେ ଯିଏ ବାହାରେ ସବୁ ରହିଛନ୍ତି ସେମାନେ ଦିନ ଗଣୁଛନ୍ତି କେବେ ଭଗବାନ ଆସିବେ ଆଜି ଯେମିତି ଆମେ ଦିନ ଗଣୁଛେ କେବେ କରୋନା ଦୂର ହେବ ସେଇଭଳି ଭାବରେ କଥା ଦିନ ଗଣୁଛନ୍ତି ସେମାନେ 7 ଘଟଣା ଚାଲିଯାଇଛି ଅର୍ଥ ଶବ୍ଦରେ ଏଇଟା ବୁଝିବାକୁ ପଡ଼ିବ 7 କାଳ ଲୋକମାନେ ଅପେକ୍ଷା କରି ରହିଥିଲେ କେବେ ଭଗବାନ ଆସିବେ ସେମାନେ ଜାଣିନାହାନ୍ତି 7 ଆସିବେ ବୋଲି ସେମାନେ ସମସ୍ତେ ଏକ୍ସପେକ୍ଟ କରୁଛନ୍ତି 10 ଭଗବାନ ଦଶ ମାସ ଗର୍ଭରେ ରୁହନ୍ତି, କିନ୍ତୁ ଭଗବାନ ସାତ ମାସରେ ଆସିଲେ କାହିଁକି, ଅଷ୍ଟମ ମାସରେ ଆସିଲେ କାହିଁକି ନା, କୁହାଯାଇଛି ଏଇଟା କେଉଁଠି ବର୍ଣ୍ଣନା କରାଯାଇଛି ନା କେଉଁଠି ହରିବଂଶରେ କୁହାଯାଇଛି, ଆବିର୍ଭାବଶ୍ୟ କଂସ ବଞ୍ଚନା ଅର୍ଥ ଅଷ୍ଟମୀ ମାସ କଂସକୁ ବଞ୍ଚନା କରିବା ପାଇଁ, କଂସ କ୍ୟାଲେଣ୍ଡର ଗଣୁଛି ହତ୍ୟା କରିବ, କିନ୍ତୁ କଂସକୁ ବଞ୍ଚନା କରିବା ଭଗବାନ ଅଷ୍ଟମ ମାସରେ ଆବିର୍ଭାବ ହେଇଗଲେ। ସେ ଅର୍ଥ ଶବ୍ଦ ବହୁତ ଗୁରୁତ୍ୱପୂର୍ଣ୍ଣ, ଅଥ ସର୍ବଗୁଣ ପେତ କାଳ ପରମ ଶୋଭନ ଜରି ଏବାଜନ ଜନ୍ମର୍କ୍ଷ୍ୟଂ ଶାନ୍ତର୍କ୍ଷ ଗ୍ରହ ତାରକଂ ଦିଶ ପ୍ରସେଦୁ ଗଗନ ନିର୍ମଳ। ଏ ବହୁତ ଶ୍ଳୋକ ରହିଛି, ଏକ ପାଞ୍ଚଟି ଶ୍ଳୋକ ଏକଥରେ କୁହାଯାଇଛି, ଏକ ସମୟରେ କୁହାଯାଇଛି, ଅନ୍ୱୟ ଗୋଟିଏ ଶ୍ଳୋକରେ ଗୋଟିଏ ଅନ୍ୱୟ କରାଯାଇଛି। ତେଣୁ ଏହିଭଳି ଭାବରେ ଅଥ ସର୍ବଗୁଣ ଉପେତ, ସବୁ ଭଲ ଭଲ ଗୁଣ ସେଟା ପହଞ୍ଚିଗଲା, ଭଗବାନ ଆସିବେ ପ୍ରଭୁ କହିଛନ୍ତି, ଆମେ ଖାଲି ସଂକ୍ଷେପରେ କହିବା, ସବୁ ଗୁଣ ଆସି ପହଞ୍ଚିଗଲା। କିଭଳି ଭାବରେ ସବୁ ଗୁଣ ଆସି ପହଞ୍ଚିଗଲା, ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, କିଭଳି ଭାବରେ ସବୁ ଗୁଣ ଆସି ପହଞ୍ଚିଗଲା ନା, ଏଇ ଶରତ ଋତୁରେ ଯଦି ବର୍ଷା ଜଷ୍ଟ ସରିଛି କିନ୍ତୁ ଜରି ଏବ ଅଜନସ୍ୟ ପ୍ରାକୃତ ଜନ୍ମରହିତସ୍ୟ ଭଗବତୋ ଜନ୍ମ ନକ୍ଷତ୍ର ମଭୂତ। ଭଗବାନଙ୍କ ଗୋଟେ ନାମ ହେଉଛି ଅଜ, ଅଜୋ ବିଷନ୍ନ ବୟାତ୍ମା, ଭଗବାନଙ୍କୁ କୌଣସି ଜନ୍ମ ନାହିଁ କିନ୍ତୁ ସେ ଜନ୍ମ ନେଉଛନ୍ତି। ଭଗବାନ ସବୁ ଅଦ୍ଭୁତ କାର୍ଯ୍ୟ ରହିଛି, ବିପରୀତ କାର୍ଯ୍ୟ ରହିଛି, ଭଗବାନ ଜନ୍ମରହିତ ହେଲେ ମଧ୍ୟ ସେ ଜନ୍ମ ନେଉଛନ୍ତି। ଅଜନ ପ୍ରାକୃତ ଜନ୍ମରହିତ, ଅଜନ କହିଲେ ପ୍ରାକୃତ ଜନ୍ମ ନାହିଁ ତାଙ୍କର, ତେଣୁ ଭଗବତ ଜନ୍ମ ନକ୍ଷତ୍ର ମଭୂ, ଭଗବାନଙ୍କର ଗୋଟେ ନକ୍ଷତ୍ର ରହିଛି, ଜନ୍ମ ନକ୍ଷତ୍ର। ଭଗବତ ଗୀତାରେ ଭଗବାନ କହିଛନ୍ତି ନକ୍ଷତ୍ରାଣା ଅହଂ ଶଶି, ନକ୍ଷତ୍ରମାନଙ୍କ ଭିତରେ ଚନ୍ଦ୍ର ହେଉଛନ୍ତି ଭଗବାନଙ୍କର ଜଣେ ବିଭୂତି, ଭଗବାନ ସେ ଚନ୍ଦ୍ର କୂଳରେ ଆସିଛନ୍ତି, ତେଣୁ ତାଙ୍କର ନକ୍ଷତ୍ର ହେଉଛି କେଉଁଟା ନା ଡାକୁଆଯିବ ରୋହିଣୀ ନକ୍ଷତ୍ର ଆସିବ, ଅଥ ତଦୈବ ଅଥ ଶବ୍ଦରେ ସର୍ବଗୁଣ ଅପେହିତ କାଳ, ସେଇ କାଳ ଆସି ପହଞ୍ଚିଗଲା ଆଜିର ସମୟ, ଆଜିର ତିଥି ଆବିର୍ଭାବ ହେବେ ଭଗବାନ, ଆବିର୍ଭାବ ହେବେ ଅବୋଦିତି ଇତି ଅନ୍ୱୟ ଶ୍ରେଷେଣ ଜନ୍ମର୍କ୍ୟାନ ଅଜନାତ, ଅଜନ ଶବ୍ଦ ହେଉଛି ନାରାୟଣ, ନାରାୟଣାତ୍ ଜନ୍ମ ଯସ୍ୟ ସୋ ଅଜନ, ବା ନାରାୟଣଙ୍କଠାରୁ ଜନ୍ମ ନେଇଛନ୍ତି ବ୍ରହ୍ମା, ବ୍ରହ୍ମାଙ୍କର ପ୍ରଜାପତି ତାଙ୍କର ରୁକ୍ଷ, ତାଙ୍କର ନକ୍ଷତ୍ର ହେଉଛି ରୋହିଣୀ ନକ୍ଷତ୍ର, ଏଇଟାକୁ ପ୍ରକାଶ କରାଯାଏ ନାହିଁ ସାଧାରଣ ଭାବରେ, ତେଣୁ ଏଇଟାକୁ ଗୁପ୍ତ ଭାବରେ ବର୍ଣ୍ଣନା କରାଯାଇଛି, ଆଚାର୍ଯ୍ୟମାନେ ଏଇଟାକୁ ବିସ୍ତାର ଭାବରେ କହିଛନ୍ତି, ରୋହିଣୀ ନକ୍ଷତ୍ର ସେଦିନ ତିଥିରେ ରୋହିଣୀ ନକ୍ଷତ୍ର ଥିଲେ, ଏବଂ ସୃଷ୍ଟି ଜନ୍ମର୍କ୍ଷ ଏଇଟାକୁ ପ୍ରକାଶ କରାଯାଏ ନାହିଁ, ଗୋପନ କଥା ଏଇଟା, କିଦୃଶଂ ନା ଶାନ୍ତାନୀ ରିକ୍ଷାଣୀ ଅଶ୍ୱିନୀ ଆଦିନୀ ଗ୍ରହାଶ୍ଚ ତାରକାଶ୍ଚିତ ସିଂତ, ଏବଂ ଗ୍ରହ ତାରକାମାନେ ସବୁ ଉଚ୍ଚ ସ୍ଥିତିରେ ଥିଲେ, ଯେଉଁମାନେ ଜ୍ୟୋତିଷ ଗଣନା ଜାଣିଛନ୍ତି ସେମାନେ ଏଇଟା ବୁଝିପାରିବେ, ଗ୍ରହ ତାରକା ଆମେ ସବୁ ରହିଛି ଜାତକ ରହିଛେ ନା, ଜାତକରେ ସବୁ କୁହାଯାଏ, ପ୍ରଭୁପାଦ ମହାରାଜଙ୍କ ସେହିଭଳି ଭାବରେ ଜାତକରେ ହେଇଥିଲା, ସବୁ ଜ୍ୟୋତିଷମାନେ ବର୍ଣ୍ଣନା କରିଥିଲେ କ'ଣ ସେ କରିବେ, ଭବିଷ୍ୟତବାଣୀ ଦିଆଯାଇଥିଲା। ତେଣୁ ଏଠି ଯେଉଁ କୁହାଯାଉଛି କ'ଣ ନା ଶାନ୍ତାନୀ ରକ୍ଷାଣୀ ଅଶ୍ୱିନୀ ଆଦି, ଅଶ୍ୱିନୀ ଆଦି ଏଇସବୁ ଗ୍ରହ ତାରକା ଏସବୁ ବହୁତ ଉଚ୍ଚ ସ୍ଥିତିରେ ଥିଲେ, ଏବଂ ସର୍ବଗୁଣ ଅପେତ କିଭଳି ଭାବରେ ସବୁ ଗୁଣ କେମିତି ଆସି ପହଞ୍ଚିଗଲା ନା, ବର୍ଷା ସୁଅପି ଶରଦ ଗୁଣ ଉକ୍ତ, ବର୍ଷା ଋତୁରେ ଆମେ ଦେଖୁଛେ ଯେଉଁ ରହିଛି ଜଳ କିଭଳି ଭାବରେ ଗୋଳିଆ ହେଇକି ରହୁଛି, ଯଦିଓ ବର୍ଷା ଋତୁ ସରି ଶରତ ଋତୁ ଆସିଛି କିନ୍ତୁ ଶରତ ଋତୁରେ ଜଳ ସବୁ ସ୍ୱଚ୍ଛ ହେଇଯାଏ, ତେଣୁ ସେହିଭଳି ଭାବରେ ବର୍ଷା ସୁଅପି ଶରଦ ଗୁଣ ଉକ୍ତ, ଶରତର ଗୁଣ ଆସି ପହଞ୍ଚିଗଲା, ଜଳ ସବୁ ସ୍ୱଚ୍ଛ ହେଇଗଲେ, ଅମୃତରେ ପରିଣତ ହେଇଗଲେ, ଜଳ ସବୁ ସ୍ୱଚ୍ଛ ମାନେ ଅମୃତ ପରିଣତ ହେଇଗଲେ, ତତ୍ର ସର୍ବାଣି ତତ୍ତ୍ୱାନି ପ୍ରସନ୍ନାନି, ତତ୍ର ସମସ୍ତ ତତ୍ତ୍ୱ ସବୁ ପ୍ରସନ୍ନ ହେଇଗଲେ, ଭଗବାନ ଆସିବେ, ଆମେ ଗତକାଲି ଅଧିବାସ କରିଥିଲୁ, ସମସ୍ତେ ପ୍ରସନ୍ନ ହେଉଛନ୍ତି, ଆମର ରଘୁନନ୍ଦନ ଧାମବାସୀମାନେ ବହୁତ ଆନନ୍ଦିତ ହେଉଛନ୍ତି, ଭଗବାନଙ୍କର ଆବିର୍ଭାବ ଫେଷ୍ଟିଭାଲ ପାଳନ କରାଯାଉଛି, 2 ସପ୍ତାହରେ ପାଳନ କରାଯାଇଛି, ତେଣୁ ଭୂମିଦେବୀ ମଧ୍ୟ ସେହିଭଳି ଭାବରେ ସବୁ ତତ୍ତ୍ୱମାନେ ଶାନ୍ତ ହୋଇଯାଇଛନ୍ତି, ବହୁତ ଆନନ୍ଦିତ ହୋଇଯାଇଛନ୍ତି, କିଭଳି ଭାବରେ ନା ମହାଭୂତସ୍ୟ ଉର୍ଦ୍ଧ ତସ୍ୟ ପ୍ରସାଦ ମହ, ଉର୍ଦ୍ଧ ଆକାଶ ଇତ୍ୟାଦି ଯେଉଁ ରହିଛି ସେମାନେ ସବୁ ଆନନ୍ଦିତ ହୋଇଯାଇଛନ୍ତି, ପ୍ରସନ୍ନ ହୋଇଯାଇଛନ୍ତି, ଗଗନ ଇତ୍ୟାଦି ପ୍ରସନ୍ନ ହୋଇଯାଇଛନ୍ତି, ଏବଂ ଅଧ ଭୂମି ଇତ୍ୟାଦି ଯେଉଁ ରହିଛନ୍ତି ସେମାନେ ମଧ୍ୟ ଆନନ୍ଦିତ ହୋଇଯାଇଛନ୍ତି, ମହି ଇତ୍ୟାଦି ସେ ପ୍ରଶ୍ନ ନେଇଯାଇଛନ୍ତି ଏବଂ ମଧ୍ୟସ୍ଥାନାଂ ତ୍ରୟାଣାଂ ପ୍ରସାଦ ମାହ ଗାଭ୍ୟାଂ ନଦୀ ଇତି ନଦୀ ମହାନ ମଧ୍ୟ ପ୍ରସନ୍ନ ହେଇଯାଇଛନ୍ତି ନଦୀମାନେ ଯେଉଁ ନଦୀ ଥିଲେ ସେମାନେ ସବୁ ପ୍ରସନ୍ନ ହେଇଯାଇଛନ୍ତି ଏବଂ ଜଳରୁହ ଶ୍ରିହ ଇତି ରାତା ଉପି ଦିବଶେଷ ଗୁଣ ଭଗବାନ ଯେଉଁ ଆବିର୍ଭାବ ହେଲେ ମଧ୍ୟରାତ୍ରିରେ ଆବିର୍ଭାବ ହେଲେ ତେଣୁ ଯଦିଓ ରାତ୍ରି କିନ୍ତୁ ପଦ୍ମ ପ୍ରସ୍ଫୁଟିତ ହେଲା ପଦ୍ମ ଦିନରେ ପ୍ରସ୍ଫୁଟିତ ହୁଏ କିନ୍ତୁ ରାତ୍ରିରେ ପ୍ରସ୍ଫୁଟିତ ହେଲା ଭଗବାନ ଆସିବେ ଅଦ୍ଭୁତ ସବୁ ଗୁଣ ଆସି ପହଞ୍ଚିଗଲା ଏବଂ ଦୁଇହାଳି କୁଳାନାଂ ସନ୍ନାଦ ସ୍ତବକା ସଜାସୁତା ଇତି ଦୁଇଜ ବ୍ରାହ୍ମଣମାନେ ଏବଂ ସବୁ ଅନ୍ୟମାନେ ପକ୍ଷୀମାନେ ରାତିରେ କେହି ଗାନ ଚୁପ୍ ହେଇଯାଆନ୍ତି ସନ୍ଧ୍ୟା ହେଇଗଲେ ସବୁ ପକ୍ଷୀମାନେ ଚୁପ୍ ହେଇଯାଆନ୍ତି କିନ୍ତୁ ସବୁ ପକ୍ଷୀମାନେ ସ୍ୱର କଲେ କହିଲେ କୁ ଏଇଭଳି ଭାବରେ ସବୁ ସଙ୍ଗୀତ ଗାନ ସବୁ ଭଗବାନ ଆବିର୍ଭାବ ସବୁ ହେଉଛି ତେଣୁ ବର୍ଷା ସୁଭାବି ବସନ୍ତ ସେ ଗୁଣ ବସନ୍ତ ଋତୁ ଆସି ପହଞ୍ଚିଗଲା ବସନ୍ତ ଋତୁ ଆସିନାହିଁ କିନ୍ତୁ ଆସିଯିବ ଭଗବାନ ଆସିଗଲେ ବସନ୍ତ ଋତୁ ଆସି ପହଞ୍ଚିଗଲା ସର୍ବଗୁଣ ଉପେତ ଆସିଗଲା ଏବଂ ସୁଖସ୍ପର୍ଶ ଇତି ଶୈତ୍ୟ ପୁଣ୍ୟାଦି ସୌରଭମ୍ ଏ ବାୟୁ ଯେଉଁ ଧୀର ମନ୍ଦ ଧୀର ସମୀରେ ଯମୁନା ଧୀରେ ଧୀର ସମୀର ଯେଉଁ ରହିଛି କିଭଳି ଭାବରେ ନା ପୁଣ୍ୟ ବାୟୁ ପୁଣ୍ୟଗନ୍ଧାମ ଭଗବତ ଗୀତାରେ ଭଗବାନ କହିଲେ ପୁଣ୍ୟଗନ୍ଧାମ ପୃଥିବ୍ୟାଞ୍ଚ ପୃଥିବୀରେ ଏଇ ଯେଉଁ ଗନ୍ଧ ରହିଛି ଏ ପୁଣ୍ୟ ଏ ଭଗବାନଙ୍କର ଶକ୍ତି ଏଇ ପୁଣ୍ୟ ଯେତେବେଳେ ଗନ୍ଧ ଆମେ ଆଘ୍ରାଣ କରିବା ଆମେ ଭଗବାନଙ୍କୁ ଜାଣିପାରିବା ଭଗବାନ ଏ ଗନ୍ଧ ମାଧ୍ୟମରେ ରହିଛନ୍ତି ପୁଣ୍ୟଗନ୍ଧାମ ପୃଥିବ୍ୟାଞ୍ଚ ଏବଂ ସୂଚି ନିର୍ମଳ ଇତି ଯେଉଁ ଧୂଳି ଇତ୍ୟାଦି ସବୁ ରହିଛି ଏସବୁ ଚାଲିଗଲା ଆଉ କୌଣସି ଧୂଳି ରହିଲାନି ସବୁ ପରିଷ୍କାର ହେଇଗଲା ଶାନ୍ତା ନିର୍ମାଣ ପ୍ରାୟ ବି ସମିନ୍ଧତ କଂସର ଅତ୍ୟାଚାରରେ ସବୁ ଯଜ୍ଞ ବନ୍ଦ ହେଇଯାଇଥିଲା ଯଜ୍ଞ ବନ୍ଦ ହେଇଯାଇଥିଲା କିନ୍ତୁ ବର୍ତ୍ତମାନ ସବୁ ପ୍ରଜ୍ୱଳିତ ହେଇଗଲା ମନେ ମନେ ସବୁ ଯଜ୍ଞ କୁଣ୍ଡ ସବୁ ଯଜ୍ଞ କୁଣ୍ଡରେ ଯଜ୍ଞ ଅଗ୍ନି ପ୍ରଜ୍ୱଳିତ ହେଇଗଲା ଆର ଅର୍ଥ ହେଉଛି ଦ୍ୱାପରେ ବି ତୃତୀୟ ଯୁଗ ଉକ୍ତ ଦ୍ୱାପର ଯୁଗର ଧର୍ମ ହେଉଛି ପରିଚର୍ଯ୍ୟାୟାମ ଦ୍ୱାପରରେ ଭଗବାନଙ୍କର ପୂଜା ଆରାଧନା କରାଯାଉଛି ଆମେ ଯେଉଁ ବର୍ତ୍ତମାନ କରୁଛେ ଏ ଦ୍ୱାପର ଯୁଗର ପ୍ରୋସେସ୍ କିନ୍ତୁ ତ୍ରେତା ଯୁଗର ପ୍ରୋସେସ୍ ହେଉଛି ଭଗବାନ ରାମଚନ୍ଦ୍ରଙ୍କ ସମୟରେ ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଦ୍ୱାପରେ ବି ତୃତୀୟ ଯୁଗ ଉକ୍ତ ଦ୍ୱାପରରେ ତୃତୀୟ ଯୁଗ ଆସିଗଲା ଭଗବାନ ଆସିଲେ ଅସମ୍ଭବକୁ ସେ ସମ୍ଭବ କରିପାରିବେ କ'ଣ ନ କରିପାରିବେ ଭଗବାନ ତେଣୁ ଏହିଭଳି ଭାବରେ ପାଞ୍ଚଟି ଶ୍ଳୋକରେ କହିକିରି ସେ କହୁଛନ୍ତି ଯଗୁ ଆଚ୍ଛା ସେଦିନ ଭଗବାନ ଆସିନାହାନ୍ତି ଆମେ ଆଣିବା ଯଗୁ କିନ୍ନର ଗନ୍ଧର୍ବା ତୁଷ୍ଟୁଭୁ ସିଦ୍ଧଚାରଣା ବିଦ୍ୟାଧରସ୍ୟ ନନ୍ ଋତୁ ଅପ୍ସରୋଭି ସମଙ୍ଗୁଦା କିନ୍ନରମାନେ ଗନ୍ଧର୍ବମାନେ ଗାନ କଲେ ଗାନ କରି ଆରମ୍ଭ କଲେ ଯଗୁ ଗାନ କରୁଛନ୍ତି ତୁଷ୍ଟୁଭୁ ବହୁତ ତୁଷ୍ଟ ହେଇଯାଇଛନ୍ତି ବହୁତ ଆନନ୍ଦିତ ହେଇଛି ଭଗବାନ ଆସିବେ ଆମେ କ'ଣ କହିବା କେତେ ଆନନ୍ଦ ଘନ ସିଏ ତେଣୁ ସେମାନେ ତୁଷ୍ଟ ହେଇକିରି ସିଦ୍ଧ ଚାରଣ ସିଦ୍ଧ ଗୋଟେ ଲୋକ ରହିଛି ଯେଉଁ ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି ସେଠି ଯେ ଜନ୍ମ ହେବ ସେ ସିଦ୍ଧିପ୍ରାପ୍ତ ହେବ ଚାରଣମାନେ ରହିଛନ୍ତି ଏହିଭଳି ଭାବରେ ବହୁତ ଉନ୍ନତ ସବୁ ଦେବତାମାନେ ସବୁ ରହିଛନ୍ତି ଶୁଦ୍ଧ ଚାରଣ ବିଦ୍ୟାଧର ତାଙ୍କର ବିଦ୍ୟା ରହିଛି ବହୁତ ବିଦ୍ୟା ତାଙ୍କର ରହିଛି ବିଦ୍ୟାଧର ଏଇଠି ଅଛନ୍ତି ଅନ୍ତର୍ଧ୍ୟାନ ହେଇଯିବେ ବିଦ୍ୟାଧର ତାଙ୍କର ବିଦ୍ୟା ରହିଛି ଏ ସମସ୍ତେ ନୃତ୍ୟ କରିବା ପାଇଁ ଆରମ୍ଭ କଲେ ବିଦ୍ୟାଧର ସେ ନନ୍ ଋତୁ ବର୍ତ୍ତମାନ ଚାଲିବ ନୃତ୍ୟ ସବୁ ହେବ ନନ୍ ଋତୁ ଅପ୍ସର ଭି ସମଙ୍ଗୁଦା ଏବଂ ଅପ୍ସରାମାନେ ଆସି ପହଞ୍ଚିଗଲେ ସମଙ୍ଗୁଦା ସେମାନେ ମଧ୍ୟ ବହୁତ ଆନନ୍ଦିତ ହେଇକିରି ସବୁ ନୃତ୍ୟ କରିବେ ଅପ୍ସରାମାନେ ନୃତ୍ୟ କରିବେ ମୁମୁଚୁ ମୁନେ ଦେବା ଏ ସୁମନା ଆସି ମୁଦାନ୍ୱିତା ଦେବତାମାନେ ଆକାଶରେ ରହିକରି ସେମାନେ କ'ଣ କହୁଛନ୍ତି ମୁଦାନ୍ୱିତା ବହୁତ ଆନନ୍ଦିତ ହେଇଯାଉଛନ୍ତି ସମସ୍ତେ ଆନନ୍ଦିତ ହେଇଯାଉଛନ୍ତି ତେଣୁ ସେମାନେ ମୁମୁଚୁ ବର୍ଷା କରୁଛନ୍ତି କ'ଣ ନା ମୁନୟ ଏବଂ ଦେବା ମୁନିମାନେ ଏବଂ ଦେବତାମାନେ କ'ଣ ନା ସୁମନାଂସି ବହୁତ ପୁଷ୍ପକୁ ସବୁ ବର୍ଷା କରୁ ପୁଷ୍ପବୃଷ୍ଟି କରୁଛନ୍ତି ପୁଷ୍ପବୃଷ୍ଟି କରୁଛନ୍ତି ଆଉ ସମୟ ନାହିଁ କ'ଣ କହିବା ତେଣୁ ଏଇଭଳି ଭାବେ ପୁଷ୍ପବୃଷ୍ଟି ହେଉଛି ମଦଂ ମନ୍ଦଂ ମନ୍ଦଂ ଜଳଧାରା ଜଗଜୁର ଅନୁସାଗରମ ତେଣୁ ଏହିପରି ଭାବରେ ମନ୍ଦ ମନ୍ଦ ଧାରା ଦୃଷ୍ଟି କହୁଛି। ନିନ୍ଦ୍ରଦେବ ଭଗବାନଙ୍କୁ ୱେଲକମ୍ କରିବେ, ସ୍ୱାଗତ କରିବେ, ତେଣୁ ଧୀରେ ଧୀରେ ପୁଷ୍ଟି କରୁଛନ୍ତି। ଜଗଜୁ ଏହିଭଳି ଭାବରେ ସାଗର ମଧ୍ୟ ଗର୍ଜନ ଆସୁଛି, ଗର୍ଜନ ସାଗର ଗର୍ଜନ ମଧ୍ୟ ଆସୁଛି। ସାଗର ଯଦିଓ ସେଠି ସାଗର ନାହିଁ, ସାଗର ଗର୍ଜନ ମଧ୍ୟ ଆସୁଛି। ଅନୁସାଗରମ ଏହିଭଳି ଭାବରେ ନିଶିତେ ତମ ଉଦ୍ଭୂତେ ନିଷିଦ୍ଧ ଏଇ ମଧ୍ୟରାତ୍ରି ସମୟ, ମଧ୍ୟରାତ୍ରି ସମୟ ଏଇ ନାହିଁ ଆମର ଆଗୁଆ ଇଏ କରିବା ଅଭିଷେକ କରିବା ଏହି ସମୟରେ ମଧ୍ୟରାତ୍ରି ସମୟରେ ଭଗବାନ ତମ ଉଦ୍ଭୂତେ ଭଗବାନ ଉଦ୍ଭବ ହେବେ, ଭଗବାନ ଏଇଠି ଅଛନ୍ତି, ଭଗବାନ ଏଇଠି ଅଛନ୍ତି ଉଦ୍ଭବ ହେବେ। ଏ ନୂଆ ଭଗବାନଙ୍କୁ ଆସିବାକୁ ପଡ଼ିବ, ଗୋଲକଧାମରେ ଆସିବାକୁ ପଡ଼ିବ। ଅବଶ୍ୟ ଭଗବାନ ଗୋଲକଧାମରେ ଆସିଲେ କିନ୍ତୁ ଭଗବାନ ସବୁଠି ରହିଛନ୍ତି। ଉଦ୍ଭୂତେ ତମ ଉଦ୍ଭୂତେ ଜାୟମାନେ ଜନାର୍ଦ୍ଦନେ, ଜନାର୍ଦ୍ଦନ ଜାୟମାନେ ଭଗବାନ ଉଦ୍ଭୂତ ହେଲେ କିଭଳି ଭାବରେ ଜନାର୍ଦ୍ଦନ, ଜନାର୍ଦ୍ଦନ ସହିତ ଦୁଇଟି ଅର୍ଥ ରହିଛି। ଲୋକମାନ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବେ ଏବଂ ଅସୁରମାନଙ୍କୁ ବିନାଶ କରିବେ, ଜନାର୍ଦ୍ଦନ ଜନାର୍ଦ୍ଦନ ସିଏ। ତେଣୁ ଦେବକିଆଂ ଦେବରୂପିଣିଆ ବିଷ୍ଣୁ ସର୍ବଗୁହାସେ, ବିଷ୍ଣୁ ସମସ୍ତଙ୍କ ହୃଦୟରେ ରହିଛନ୍ତି ଏବଂ ଦେବକୀଙ୍କର ଯେଉଁ ରହିଛି ଦେବରୂପିଣୀ ସିଏ, ଦେବ ଭଗବାନଙ୍କ ସେ ଜଣେ ବିସ୍ତାର, ଭଗବାନଙ୍କ ଶକ୍ତି ସିଏ ଦେବକୀ। ତେଣୁ ଆବିରାସି ଯଥା ପ୍ରାଚ୍ୟା, ଭଗବାନ ଆବିର୍ଭାବ ହେଲେ କିଭଳି ଭାବରେ ଆବିର୍ଭାବ ହେଲେ, ଯଥା ପ୍ରାଚ୍ୟା ଦିସିନ୍ଦୁ ଇବ ପୁଷ୍କଳ, ଯେମିତି ପୂର୍ବ ଦିଗରେ ଚନ୍ଦ୍ର ଉଦୟ ହୁଅନ୍ତି ସେହିଭଳି ଭାବରେ ଭଗବାନଙ୍କର ଉଦୟ ହେଇଗଲେ, ଭଗବାନ ଆବିର୍ଭାବ ହେଇଗଲେ। ତେଣୁ ଏଠି କୁହାଯାଇଛି ସେଦିନ ଥିଲା କିଭଳି ଭାବରେ ନା, ସେଦିନ ଚନ୍ଦ୍ର ମଙ୍ଗଳ ବୁଧ ଓ ଶନି ଏମାନେ ସବୁ ଉଚ୍ଚ ସ୍ଥାନରେ ଅବସ୍ଥାନ କରିଥିଲେ। ସେ ସମୟରେ ଲଗ୍ନ ହେଉଛି ବୃଷ ଏବଂ ରାଶି ହେଉଛି ବୃହସ୍ପତି, ବୃଷ ରାଶିରେ ସୂର୍ଯ୍ୟ, ସିଂହ ରାଶିରେ ଶୁକ୍ର, ତୁଳା ରାଶିରେ ରାହୁ, ବୃଶ୍ଚିକ ରାଶିରେ ଅବସ୍ଥାନ କରୁଥିଲେ। ସେଦିନ ଥିଲା ବୁଧବାର ଏବଂ ରୋହିଣୀ ନକ୍ଷତ୍ର, ଏହିଭଳି ଭାବ ତିଥିରେ ଭଗବାନ ଆବିର୍ଭାବ ହେଲେ। କିଭଳି ଭାବରେ ଆବିର୍ଭାବ ହେଲେ ପ୍ରଭୁ କହିଛନ୍ତି, ଆମେ ଖାଲି ଆଉ ଥରେ ଖାଲି ରିପିଟ୍ କରିଦେବା, ଏଇ ଗୋଟିଏ ଶ୍ଳୋକ କହି ଆମ କଥା ବିଶ୍ରାମ ଦେବା। ଭଗବାନ ଏହିଭଳି ଭାବରେ ଆବିର୍ଭାବ ହେଉଛନ୍ତି, ତମଦ୍ଭୁତମ୍ ବାଳକମ୍ ଅମ୍ବୁଜେ କ୍ଷଣମ୍ ଚତୁର୍ଭୁଜଂ ଶଙ୍ଖ ଗଦାୟୁଧାୟୁଧମ୍ ଶ୍ରୀବତ୍ସ ଲକ୍ଷ୍ମମ୍ ଗଳଶୋଭିକୌସ୍ତୁଭମ୍ ପୀତାମ୍ବରଂ ସାନ୍ଦ୍ର ପୟୋଦଶୋଭଗମ୍ ମହାର ବୈଦୁର୍ଯ୍ୟ କିରୀଟ କୁଣ୍ଡଳ ତ୍ୱିଷା ପରିଶ୍ୱକ୍ତ ସହସ୍ରକୁନ୍ତଳମ୍ ଉଦ୍ଦାମ କାଞ୍ଚଂ ଅଙ୍ଗଦ କଙ୍କଣାଦିଭି ବିରୋଚମାନଂ ବସୁଦେବ ଐକ୍ଷତ। ଭଗବାନ ଯେତେବେଳେ ଆବିର୍ଭାବ ହେଲେ, ଶ୍ରୀ ଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ସେହି ସମୟରେ ଦେବକୀ ଦିବ୍ୟ ମୂର୍ଚ୍ଛା ପ୍ରାପ୍ତ ହୋଇଯାଇଥିଲେ, ଦିବ୍ୟ ମୂର୍ଚ୍ଛା ସାଧାରଣ ମୂର୍ଚ୍ଛା ନୁହଁ, ଦିବ୍ୟ ମୂର୍ଚ୍ଛା ପ୍ରାପ୍ତ ହୋଇଥିଲେ। ଭଗବାନ ଯେତେବେଳେ ଆବିର୍ଭାବ ହେଲେ ବସୁଦେବ ଦେଖିଲେ, ବସୁଦେବ ଦେଖିଲେ କିଭଳି ଭାବରେ ଦେଖିଲେ, ବନ୍ଦୀଶାଳାରେ କଂସର ବନ୍ଦୀଶାଳାରେ ଭଗବାନ ଆବିର୍ଭାବ ହୋଇଥିଲେ କିଭଳି ଭାବରେ। ଏଠି କୁହାଯାଉଛି ଭଗବାନଙ୍କ ଆବିର୍ଭାବର ଶୁଭ ଲକ୍ଷଣରେ ସମଗ୍ର ବ୍ରହ୍ମାଣ୍ଡ ସତ୍ୟଗୁଣ ସୌନ୍ଦର୍ଯ୍ୟ ଓ ଶାନ୍ତିରେ ପୂର୍ଣ୍ଣ ହେଲା। ସରି, ଏଇଟା ହେଉଛି ତିନି। ସରି, ଏଇଟା ଶ୍ଳୋକଟା କେତେ, ତିନି ନଅ ନାଇଁ କି। କିଭଳି ଭାବରେ ଭଗବାନ ଆବିର୍ଭାବ ହେଉଛନ୍ତି ନା, ବସୁଦେବ ସେତେବେଳେ ଦେଖିଲେ ଯେ ସେହି ନବଜାତ ଶିଶୁଟିର ନୟନ ଯୁଗଳ ପଦ୍ମପରି, ତାଙ୍କ ଚାରି ହାତରେ ଶଙ୍ଖ ଚକ୍ର ଗଦା ଏବଂ ପଦ୍ମ ଧରିଥିଲେ। ଚତୁର୍ଭୁଜରେ ଭଗବାନ ଆବିର୍ଭାବ ହୋଇଥିଲେ କିଭଳି ଭାବରେ, ରଘୁ ବୈଷ୍ଣବ ତୋଷଣୀରେ ଜୀବ ଗୋସ୍ୱାମୀ କହୁଛନ୍ତି, ତାଙ୍କର ଯେଉଁ ଡାହାଣ ହସ୍ତ ରହିଛି ଉପର ହସ୍ତରେ ସେ ଚକ୍ର ଧାରଣ କରିଥିଲେ ଏବଂ ତଳ ହସ୍ତରେ ଗଦାକୁ ଧାରଣ କରିଥିଲେ, ବାମର ଯେଉଁ ଉପର ହସ୍ତ ରହିଛି ସେଠି ପଦ୍ମକୁ ଧାରଣ କରିଥିଲେ ଏବଂ ଯେଉଁ ତଳେ ଯେଉଁ ହସ୍ତରେ ରହିଛି ଶଙ୍ଖ ଧାରଣ କରିଥିଲେ। ଏହିଭଳି ଭାବରେ ଶଙ୍ଖ ଚକ୍ର ଗଦା ପଦ୍ମ ଆହାର ସ୍ଥାନ ଅନୁସାରେ ଭଗବାନଙ୍କର ବିଭିନ୍ନ ନାମ ରହିଛି, 24 ନାମ ରହିଛି, ବିଷ୍ଣୁ ତତ୍ତ୍ୱ ସବୁ ରହିଛନ୍ତି, ବିଭିନ୍ନ ନାମ ରହିଛନ୍ତି, କେଶବ ନାରାୟଣ ମା ଭାସୁଦେବ ଇତ୍ୟାଦି ବିଭିନ୍ନ ନାମ ରହିଛି। ତେଣୁ ଆଜି ଭଗବାନ ଏହିଭଳି ଭାବରେ ଆବିର୍ଭାବ ହେଉଛନ୍ତି, ତାଙ୍କ ପକ୍ଷରେ ଶିବସ୍ୟ ଚିହ୍ନ ରହିଛି ଏବଂ ଗଳଦେଶରେ କୌସ୍ତୁଭ ମଣି ବିରାଜମାନ କରିଛନ୍ତି, ପୀତ ବସ୍ତ୍ର ପରିଧାନ କରିଛନ୍ତି, ଅଙ୍ଗକାନ୍ତି ତାଙ୍କ ନିବିଡ଼ ମେଘ ପରି ଶ୍ୟାମଳ ବର୍ଣ୍ଣ, ଭଗବାନ ଶ୍ୟାମଳ ବର୍ଣ୍ଣ ଏବଂ କେଶଧାମ ଉଜ୍ଜ୍ୱଳ ଏବଂ ତାଙ୍କର ମୁକୁଟ ଓ କର୍ଣ୍ଣ ମୁକୁଟ ରହିଛି କର୍ଣ୍ଣକୁଣ୍ଡଳ ବୈଦୁର୍ଯ୍ୟମଣି ଛଟାରେ ବୈଦୁର୍ଯ୍ୟମଣି ଗୋଟେ ରହିଛି ଏ ତିନୋଟି କଲର୍ରେ ରହିଛି ବ୍ଲୁ ବ୍ଲୁ ରେଡ୍ ଏବଂ କ'ଣ ଗ୍ରୀନ୍ ଏ ସରି ନୀଳ ଏବଂ ହଳଦିଆ ଏବଂ ଲାଲ୍ ଏଇ ହେଉଛି ତିନୋଟି ଗୁଣର ପ୍ରତୀକ ସତ୍ୟ ରଜ ତମ ଗୁଣର ପ୍ରତୀକ ଏଇ ତିନୋଟି ଗୁଣ ତିନୋଟି ରଙ୍ଗ ଏଇ ତିନୋଟି ଗୁଣ କେତେବେଳେ ଲାଲ୍ ଦେଖାଯାଉଥିବ ଲାଲ୍ ଦୁଶୁଛି ନା ନା ନୀଳ ଦୁଶୁଛି ନା ନା ହଳଦିଆ ଦୁଶୁଛି ଏଇଭଳି ଭାବେ ରହିଛି ବୈଦ୍ୟମଣି ଏ ଚିନ୍ତା ରହିଛି ବୈଦ୍ୟମଣି ଆମର ଏଠି ନାହିଁ ତେଣୁ ଏଇଭଳି ଭାବରେ ତାଙ୍କର କେଶଧାମ ରହିଛି ସୁନ୍ଦର କେଶରାଶି ରହିଛି କେଶରାଶି ଉଜ୍ଜ୍ୱଳ କେଶରାଶି ରହିଛି ମୁକୁଟ ଧାରଣ କରିଛନ୍ତି ଏବଂ କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି ବୈଦୁର୍ଯ୍ୟମଣି ବୈଦୁର୍ଯ୍ୟରେ ତିଆରି ସେଇଟା କୁଣ୍ଡଳ ଏବଂ ଅସ୍ୱାଭାବିକ ଭାବରେ ଉଜ୍ଜ୍ୱଳ ଦେଖାଯାଉଛନ୍ତି ସେହି ଶିଶୁଟି ଅତ୍ୟନ୍ତ ଦୀପ୍ତିଶାଳୀ ଏବଂ ମେଖଳା ପରିଧାନ କରିଛନ୍ତି କେଉର ଧାରଣ କରିଛନ୍ତି ବଳୟ ପ୍ରଭୃତି ଅଳଙ୍କାରରେ ଶୋଭିତ ହୋଇଛନ୍ତି ଏଇଭଳି ଭାବରେ ଯେଉଁ ଭଗବାନ ଆବିର୍ଭାବ ହେଲେ ଏଇଟାକୁ ଦେଖିକି ତମ ଅଦ୍ଭୁତମ ବାଳକମ୍ ଅଦ୍ଭୁତମ ବାଳକମ୍ ଇଏ ଅଦ୍ଭୁତ କାହିଁକି କୁହାଯାଉଛି ନା ଚାରୋଟି କାରଣ ରହିଛି କାହିଁକି ଅଦ୍ଭୁତ କୁହାଯାଉଛି ବସୁଦେବ ଯେତେବେଳେ ଦେଖିଲେ ଭଗବାନଙ୍କୁ ସେ ସବୁ ସ୍ତୁତି କରିବେ ଆମର ସମୟ ନାହିଁ କିନ୍ତୁ ଅଦ୍ଭୁତ ବାଳକ ଅଦ୍ଭୁତ ବାଳକ କ'ଣ ନା ଚାରି ପ୍ରକାର ଅଦ୍ଭୁତ ରହିଛି ସେ ରହିଛନ୍ତି ଆଉ ବସୁଦେବ ସେଇଟା ଅନୁଭବ କଲେ କ'ଣ କ'ଣ ନା ରହିଛି କ'ଣ ଏଇଟା କେଉଁଠି ରହିଛି ହଁ ହଁ ତା ପରଶ୍ଳୋକରେ କୁହାଯାଉ ସ ବିଶ୍ୱ ବିସ୍ମୟ ଉତ୍ଫୁଲ୍ଲ ବିଲୋଚନ ହରିଂ ସୂତଂ ବିଲୋକ୍ୟ ଆନକ ତୁନ୍ଧିଭି ତଦା କୃଷ୍ଣାବତାର ଉତ୍ସବ ସମ୍ଭ୍ରମ ସ୍ପୃଶନ୍ ମୁଦା ଦ୍ୱିଜେଭ୍ୟୋ ଆୟୁତାମ ଆପ୍ଲୁତ ଗବାମ ବହୁତ ଆନନ୍ଦ ଦେଇକରି ମନରେ ଏକ ଦଶ ହଜାର ଗାଭୀ ପ୍ରଦାନ କରିଥିଲେ କିଭଳି ଗାଭୀ ନା ଆପ୍ଲୁତ ସ୍ୱର୍ଣ୍ଣ ଅଳଙ୍କାର ଘୋଷିତ ହେଇକରି ସେ ଦେଉଛନ୍ତି ବିସ୍ମ ହେଇଗଲେ ସିଏ ବିସ୍ମ ଉତ୍ଫୁଲ୍ଲ ବିଲୋଚନ ହରିଂ ଭଗବାନ ହରିଙ୍କୁ ଦର୍ଶନ କରୁଛନ୍ତି କିଭଳି ଭାବରେ ଚାରୋଟି କାରଣ କ'ଣ ରହିଛି ନା ଚିନ୍ତା କରୁଛନ୍ତି ବସୁଦେବ ନିଜର ସୁତ ବୋଲି ଭାବୁଛନ୍ତି ନିଜର ପୁତ୍ର ବୋଲି ଭାବୁଛନ୍ତି ତେଣୁ ସେ ଚିନ୍ତା କରୁଛନ୍ତି କଂସ କାରାଗାରରେ ଯେଉଁଠାରେ ବସୁଦେବ ଏବଂ ଦେବକୀ ବନ୍ଦୀ ଥିଲେ ସେଠାରେ ଆବିର୍ଭୂତ ହେବାକୁ ଭଗବାନ ଭୟ କରିନାହାନ୍ତି ଭୟ କରିନାହାନ୍ତି ଭଗବାନ ସେ ଭୟ କରିନାହାନ୍ତି ଏବଂ ଇଏ ଗୋଟିଏ ବିସ୍ମୟର କାରଣ କାରଣ ବହୁତ ଭୟ କରିକି ରହୁଥିଲେ ବସୁଦେବ ଦେବକୀ ଏବଂ ଆଉ ଗୋଟିଏ କାରଣ ହେଉଛି କ'ଣ ନା ଭଗବାନ ଯଦିଓ ସର୍ବବ୍ୟାପ୍ତ ପରମବ୍ରହ୍ମ ତଥାପି ସେ ଦେବକୀଙ୍କ ଗର୍ଭରୁ ଆବିର୍ଭୂତ ହେଲେ ଦେବକୀଙ୍କ ଗର୍ଭରୁ ସେ ଆସିଛନ୍ତି ଇଏ ବିସ୍ମୟର ଦ୍ୱିତୀୟ କାରଣ ଏବଂ ତୃତୀୟ କାରଣ ହେଉଛି ଯେ ଏତେ ସୁନ୍ଦର ଭାବେ ଅଳଙ୍କୃତ ହୋଇ ଏକ ଶିଶୁ କିପରି ଜନ୍ମଗ୍ରହଣ କରିପାରେ ଜନ୍ମରୁ ତାଙ୍କର ସେହିସବୁ ଅଳଙ୍କାର ସବୁ ରହିଥିଲା କେଉର ଧାରଣ କରିଥିଲେ କାଞ୍ଚି ଧାରଣ କରିଥିଲେ ମକର କ'ଣ କିରୀଟ ଧାରଣ କରିଥିଲେ କୁଣ୍ଡଳ ଧାରଣ କରିଥିଲେ କୌସ୍ତବ ଧାରଣ ଏସବୁ ବନମାଳ ଇତ୍ୟାଦି ସବୁ ଧାରଣ କରିଛନ୍ତି ଜନ୍ମରୁ ଇଏ ଅଦ୍ଭୁତ ଇଏ ଗୋଟେ ବିସ୍ମୟ ତୃତୀୟ ବିସ୍ମୟ ଏବଂ ଚତୁର୍ଥ ବିସ୍ମୟ ହେଉଛି ଭଗବାନ ଥିଲେ ବସୁଦେବଙ୍କର ଆରାଧ୍ୟ ଦେବତା ବସୁଦେବ ଭଗବାନଙ୍କୁ ସବୁବେଳେ ଆରାଧନା କରନ୍ତି କିନ୍ତୁ ତଥାପି ସେ ତାଙ୍କର ପୁତ୍ର ରୂପେ ଜନ୍ମଗ୍ରହଣ କଲେ ଭଗବାନ ସେ ପୂଜା କରିବେ ଭଗବାନଙ୍କୁ କିନ୍ତୁ ଭଗବାନ ତାଙ୍କର ପୁତ୍ର ରୂପେ ଆସିକି ତାଙ୍କ ପିତାଙ୍କୁ ପୂଜା କରିବେ ଏସବୁ ଲୀଳା ସବୁ ରହିଛି ତେଣୁ ଏହିଭଳି ଭାବରେ ସେ ତାଙ୍କୁ ଭଗବାନଙ୍କୁ ଆବିର୍ଭାବ ହୋଇଗଲେ ଆମେ ସମୟ ହୋଇଗଲା ଜୟ ଶ୍ରୀ ଶ୍ରୀ ଜନ୍ମାଷ୍ଟମୀ ତିଥି ମହାମହୋତ୍ସବ କି ଜୟ